ॐ नमो भगवते वासुदेवाय। श्रीमद् भगवद गीता गत कल्याण मान तृतीय अध्याय 29 नंबर श्लोक श्रवण करते जो थे भगवान अर्जुन को उपदेश दौरान जो मैंने सम्मूढ़ा कर्म आसक्त सज्जते से तुम्हें कृष्ण भी अकृष्ण मंदा न विचलाए विज्ञ व्यक्ति मान जो मैंने अज्ञ व्यक्ति मैंने कर्म अत्यंत आसक्त विचलित करे ना आत्मतत्व ज्ञान सीधा सड़क देवे ना जदि आम आत्मा आम बुझुचे संसार जीवन किसी कल्याण हबनी से जिते प्रकार भल कर्म कले गाड़ी घर द्वार कोठा बाटी तार जगतर जिते प्रकार भल व्यवस्था कले भी तार आत्मार किसी मंगल हबनी से व्यक्तिर ये जन्म पाई केवल शारीरिक सुख किसी मिल पाए पुण पर जन्म गोटे बंधन पड़ो यहाँ सत्य कितु सीधा सड़क मंदमती व्यक्ति मान को कहनी जो मैंने अत्यंत कर्म आसक्त धन आसक्त स्त्री पुत्र आसक्त से भगवान भोजन करें सीधा सड़क से जिते कष्ट पाइले करें संसार बहुत लोग कष्ट पाने कौन सीधा सड़क सब छाड़देव ना कौन घर जी कष्ट कौन मठ से कष्ट बोलो मठर लोक तो खाया पीया सब व्यवस्था मठर तो लोक कहीं रोना लोक रोना बहुत लोक स्त्री पुत्र कन्या कहीं ना से बाहर रही मठ रही बुढ़ा जो मैंने आत्मज्ञान ना से आम जबरदस्त विचलित करवा उचित नुहे जमी कल शुणुले चक्रपात के सुंदर कथ लिखी भूत गोटे जीव को धरनी तो मनुष्य को धरने लगे सी निजी भूत भावे सी भूत नुहे से मनीषटा से भूत धरने से भाला आत्मा जार शरीर गोटे माय जहाँ धरनी शरीर चेतना जहाँ जगृत दिए तुम्हें जिते प्रकार बुझा माय माय बोली से छाड़पर भूत धरने लाओ जिते प्रकार तुम बुझाओ भूत को लगे मनीषटा कोते प्रकार तुम बुझे तर भूत लगे भूत लगे भूत लगे जिते प्रकार कहले भी सी कि बुझीपर कि छाड़ पारे भूत छाड़पर आम मनीष बोली कहले भी तुम मनीष तुम मनीष सी मानवनी से भाला गोटे जीव कि तुम आत्मा बोली कह तुम आत्मा तुम ये कष्ट जिते कहल सी बुझे जिते प्रकार बुझा सी बुझे मो आत्मा मैं सी बुझे सी निजे भी कहते मायार अच्छी दुख पाँच मायार अच्छे दुख पाँच छाड़ भी पारे ना कहीं ना जो भूत अविष्ट जीवर अवस्था जो माया से गोटे जीव को धरदे पर आत्मचेतना कभर करनी जिते प्रकार तुम बुझा से हमने से भाई जो भूत को छड़ाई गुणियार आवश्यक रही चक्रपात का सिद्धांत दौले ये कर्मर आसक्त जीव मानी सीधा सड़क कथा कह आत्मचेतना कथा कह निष्काम कर्म जोगटा शिखे से घर संसार पिला छुआ भर रही कमी धीरे 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 अनाशक्त आगे खाइबे अनाशक्त ना तो किसी हमने भक्ति जिते माला गोड़ा तुम कौन कर तुम बहुत प्रकार भजन साधन कलटा कौन तुम कह मुझे दीक्षा नहीं बहुत लोग दीक्षा नहीं जाइए आज्ञा भजन साधन से तो मोर आसक्ति पिला छुआ संसार जबुड़ी धरच आटा कौन भजन हम सी किसी ना से भक्ति प्रभुपत महाराज भाषा नंगर पड़ी कात लगौच नंगर पड़िया लोग यदि कात लगाए कौन हम नौकाटा खाली बुलियो से शरीर आसक्त जो मैंने अत्यंत स्त्री पुत्र धन घर द्वारा ये मैंने आसक्त ये भजन हमें जिते प्रकार कहले कौन तो डायरेक्ट भजन कथा कहने कौन पूरा अनासक्त हटा आगे शिख आगे कितना अनासक्त शिख कारण अनासक्त भूमिका भजन में बहुत साहय कै केवल संसार तुम्हें कर ब्रह्मचारी हो जाओ तुम्हारा आटाचमेंट जो रही खाइबार आटाचमेंट हो शोबार आटाचमेंट हो साधु जीवन में कौन आटाचमेंट छाड़ा सब प्रकार प्राक्टिस व्यवस्था रही तुम एक रही तुम आटाचमेंट अधिका जीवन भजन हो कौन हमने तुम एक रही तुम भल खाइ भल रही भल पिंधी तुम तो गोटे आटाचमेंट मोर ये घर मोर ये रुम तुम जो रोह से कौन एक बहुत ना भी तुम से भजन हमने आसक्ति गोटे बड़ जिन अनासक्त भाव धीरे धीरे शिखेब आगे विचलित करेंगे अनासक्त शिखेब ଅନ୍ୟସଙ୍କରା ଶିଖେଇଲେ ସେ କଣ ମାନିବ ନା କଣ? ତାଙ୍କୁ ଧୀରେ ଧୀରେ ସେପାଇଁ ମଠ ମନ୍ଦିର ଏଗୁଡ଼ା ସବୁ ଉତ୍ସବ ପ୍ରସାଦ ଏସପାଇଁ କରାହେଇଛି, ଧୀରେ 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 ଲୋକଟା କେମିତି ଆସିକି ପଶିବ, ନହେଲେ ସେ ପଶିଯିବ, ସେ ଲୋକ ବାହାରି ଚାଲିଲା କ ଆଉ ଯେ ମାଛ ବାବୁଲିବାକୁ ଦେଖୁଛ ନା ନାଇଁ, ଯେଉଁ ବର୍ଷା ପାଣି ହବ ମାଛ କଣ କରିବ, ସେ ଖାଲି ପାଣି ଦେଖିଲା ମାନେ ଉପରକୁ ଉଠିବ, ସେ ଚାଲିଲା ଜାଣିଛି, ଜାଣିଛି ନା ସେ ପାଣି ଆଚ୍ଛା ଜାଲୁଆ ତାଠୁ ଚାଲିଲା ସେ ଜାଣିଛି କେମିତି ଦେଖୁ ନା ସକାଳୁ ଧରିକି ସକାଳୁ ରାତି ରାତିରେ ଟର୍ଚ୍ଚ ମାରିକି ବୁଲୁଛନ୍ତି ବର୍ଷା ଟିକେ ହେଇଗଲା, ସେ ଜାଣିଛନ୍ତି ମାଛ କଣ ହଉଛି, ରାତିରେ ବର୍ଷା ହଉଛି ମୁଁ ଉଠିଗଲେ ମତେ କେହି ଧରିପାରିବେ, ତାଠୁ ଚାଲାକ ହଉଛି କିଏ ଜାଲୁଆ, ସେ ଜାଣିଛି ରାତିରେ ହିଁ ଧରା ପଡ଼ିବି, ସେ ଯିବ ଯେତେ ଚାଲାକ ହଉ ସିଏ ଭାବୁଛି ମୋର କିଛି ହବନି ଅସୁବିଧା, ଆରେ ତୁମେ ଯେତେ ଚାଲାକ କୁହ ମାୟା ଜାଲ ପକେଇକି ରଖିଛି ତୁମକୁ, ଭୋଜନ କରିବାଟା ଏତେ ଆସାନ ନୁହେଁ, ସେଥିପାଇଁ ଚକ୍ର ଏ ଯୋଉ ଆମର ଆଚାର୍ଯ୍ୟ ମାନେ ଏଇ ଯୋଉ ଉନ୍ନତ ଭୋଜନ ରସ କଥା ସବୁ ଆଜିକାଲି ଡିସ୍କସନ ହଉଛି, ସବୁ ହଜାର କଥା ଗୁଡା କହୁଛନ୍ତି, ପ୍ରାକ୍ଟିକାଲି ଗୋଟେ ପସିବୁଲ ନୁହେଁ, ଯେତେ କଥା ଗୁଡା କହିଲେ କଣ ଦବ, ଆମେ ସବୁ ଶାସ୍ତ୍ର ଦୃଷ୍ଟିଟା ଆଚାର୍ଯ୍ୟଙ୍କ ଦୃଷ୍ଟି ସବୁ ଦେଖୁଛ, ଆଉ ତୁମେ ଯେତେ ପ୍ରକାର କଥା ଯେତେ ପ୍ରକାର ଡିସ୍କସନ ଯେତେ ପ୍ରକାର ଫିଲୋସଫି କୁହ ଆମେ ସେଗୁଡ଼ା ମାନିବୁନୁ, ତୁମ ପାଇଁ ହେଇପାରେ ପ୍ରାକ୍ଟିକାଲ, ତୁମେ ତୁମେ ଭୋଜନ କରିବ, ତୁମର ଯଦି ସୁପ୍ରୀତି ଅଛି ତୁମେ ଭୋଜନ କରିବ, ଅନ୍ୟମାନଙ୍କୁ ଶିଖାମ ପାରିବେନି, ସେମାନେ ଭଲ ଖାଇବା ଛାଡ଼ି ପାରୁନାହାନ୍ତି, ଭଲ ପିନ୍ଧିବା ଛାଡ଼ି ପାରୁନାହାନ୍ତି, ଆଉ ଘର ଦ୍ୱାରା ସଂସାର ଗୋଟେ ଛାଡ଼ି ପାରୁନାହାନ୍ତି, ତ୍ୟାଗୀ ହେଇକି ବର୍ତ୍ତମାନ ବାପା ମା ରିଲେସନ କାଟି ପାରୁନାହାନ୍ତି, ମୁଁ ତ ଖୋଲିକି କହୁଛି, ମୁଁ ଗୋଟେ କଥାକୁ ଚାପିକି କହିପାରିବିନି, ବାଲାନ୍ସିଂ ନେଚର ମୋର ନାହିଁ, ବସି ମାନେ ସେଟା ସେଟା କଥା, ସେ ପେଚ ପକା କଥା ମୁଁ ଶିଖିନି, ମୋ ଗୁରୁ ଶିଖିନାହାନ୍ତି କି ମୁଁ ଶିଖିନି, ତ୍ୟାଗୀ ହେଇକି ବାପା ମାଙ୍କ ସମ୍ପର୍କ କାଟି ପାରୁନାହାନ୍ତି, ଆଉ ମୋ ବାପା କଣ ହେଲା ମୋ ମା କଣ ହେଲା, ତାହେଲେ ତୁମେ କଣ ଭୋଜନ କରିପାରିବ, ପାରିବନି, ଆସକ୍ତିର ଗୋଟେ ବଡ଼, ସେଥିପାଇଁ ସେସବୁ ହାୟର ଷ୍ଟାଣ୍ଡାର୍ଡ କଣ, ଯାହା ଭୋଜନ କରୁଛ କର, କିନ୍ତୁ ତୁମେ ହାୟର ଷ୍ଟାଣ୍ଡାର୍ଡ କଥା କୁହନି, ସେଥିପାଇଁ ତୁମକୁ କୁହାଗଲା ଅନାସକ୍ତଟା ଶିଖ, କେମିତି ଆଟାଚମେଣ୍ଟ କାଟିବ ଶିଖ, ଭୋଜନ କରୁଛ ଠିକ ଅଛି, କାତ ମାରୁଛ ନଙ୍ଗରଟା ଉଠୁଛି କି ନାହିଁ ଦେଖ, ତ୍ୟାଗୀ ହେଇଗଲେ ବି ତୁମର ଯଦି ଆସକ୍ତି ଗୁଡା ରହୁଛି ବହୁତ, ଧନ ସମ୍ପତ୍ତି ଭଲ ମନ୍ଦ ପୂଜା ଲାଭ ସବୁ କାଟିଲା ପରେ ପ୍ରତିଷ୍ଠା ତା ଆସକ୍ତି ବି ରହୁଛି, ସେଥିରେ ବି ପଡ଼ିଲ ତୁମେ ଭୋଜନ କୋଉଟା ହଉଛି, ସନ୍ନ୍ୟାସୀ ହୁଅ ଗୁରୁ ହୁଅ ଯିଏ ବି ହୁଅ ଏଥିରେ କଣଟା ଅଛି, କଣ ଆମେ ସନ୍ନ୍ୟାସୀ ହେଇଗଲେ ଗୁରୁ ହେଇଗଲେ କଣ ଆମକୁ କଣ ଭଗବାନ ଉଦ୍ଧାର କରି ନେଇ ପଳେଇବ ନା କଣ, ସେଦିନ ଏଟା ଗୋଟେ ପୋଜିସନ ଜିନିଷ ନୁହେଁ, ଏଟା ଗୋଟେ ଆଟାଚମେଣ୍ଟର ଜିନିଷ, ଆସକ୍ତିର ଜିନିଷ, ଭଗବାନ ପ୍ରତି ତୁମର କେତେ ଆସକ୍ତି ରହିଛି, ଗୁରୁ ବୈଷ୍ଣବ ପ୍ରତି କେତେ ଆସକ୍ତି ରହିଛି, ସେଇଟା ହଉଛି ଭଜନର ବଳ, ସେଇଟା ତ ଭଜନ, ଆଉ ଗୁରୁ ବୈଷ୍ଣବ ପ୍ରତି ଆସକ୍ତି ଭଗବାନଙ୍କର ଧାମ ଭଗବାନଙ୍କର ସ୍ଥାନ ଭଗବାନଙ୍କର ଭଜନ ତାଙ୍କର ସେବା ଏ ପ୍ରତି ଆସକ୍ତିଟା ହଉଛି ଭଜନ, ହେ ଭଜନ ବଳ, ଆଉ ସେଇଟା ନାହିଁ ତୁମର କଣ ଭଜନ, ହବ ଆଟାଚମେଣ୍ଟ ରଖିଲେ ହେଇପାରିବନି, ତୁମ ଆସକ୍ତିଟା ଗୋଟେ ଯେଉଁଠି ରହିଲା ତୁମର ସେଇଠି ପଳେଇଗଲା ମନଟା, ଆଉ ମନ କଣ ସହଯୋଗ କରିବ ଭଜନରେ କରିବ, ଏଇଟା ତ ସମସ୍ତଙ୍କ ପାଇଁ ହବନି, ସିନା ଭଗବାନ ସିଧା ମନା କରିଦେଉଛନ୍ତି, ତୁମେ ଡିଷ୍ଟର୍ବ କରନି, ଯେଉଁମାନେ କର୍ମରେ ଆସକ୍ତି ଅଛନ୍ତି ସେ ଜୀବ ଗୁଡ଼ାକୁ ଡିଷ୍ଟର୍ବ କରନି, ତାଙ୍କ ଅନାସକ୍ତିଟା ଶିଖାଅ, ଅନାସକ୍ତ ଶିଖିଲେ ଧୀରେ ଧୀରେ ସେ ନିଷ୍କାମ କର୍ମଯୋଗକୁ ଆସିବେ, ନିଷ୍କାମ କର୍ମଯୋଗ ଆସିଲା ପରେ ଚିତ୍ର ଶୁଦ୍ଧି ହବ, ତାପରେ ଯାହା ଟିକେ ଭୋଜନ ଆରମ୍ଭ ହବ, ଗୋଟେ ବଡ଼ ଫିଲୋସଫିଟା ଏଇଟା, ବର୍ତ୍ତମାନ ଏଇଟା ହିଁ କାମ ଦେବ, ବର୍ତ୍ତମାନ ଏଇଟାକୁ ବାଡ଼େ ବାଡ଼େ ସବୁ ବାଡ଼େ କହିବା ଦରକାର, ତୁମେ ହାୟର ଷ୍ଟାଣ୍ଡାର୍ଡ କିଛି କହିପାରିବନି, ଆଗେ ଆଟାଚମେଣ୍ଟଟା ଛାଡ଼ିଲ, ତୁମେ ଆସକ୍ତିରେ ଛାଡ଼, ଆଜିକାଲି ସବୁ ଅଲଗା ହେଇଗଲାଣି, ସାମାଜିକ ସ୍ତର ଗୁଡାକରେ ମୁଁ ଦେଖୁଛି ଚେଞ୍ଜେସ୍ ହେଇଗଲା ନା, ତୁମେ ଲୋକଙ୍କୁ କଣ ବୁଝେଇବ, ବର୍ତ୍ତମାନ ଆଗରୁ ବିବାହର ହଉଥିଲା ବାବୁଲି ବାବୁ କେତେଦିନ ଆସିଥିଲେ ଲୋକ, ବାହାଘର ହୁଏ ବିବାହର ବେଳକୁ ପୂର୍ବରୁ ସେ ପଠାଯିବ କଣ, ହେଟା ଗୋଟେ ମୋର ମଲ ଅଛି ସେ କାଡ଼ ଆଉ ସେ ଗୁଆ, ସେ ଗୁଆ ଗୁଡା କଣ କରେ, ଗୁଆ ହଳଦୀ ପକେଇକି ସବୁ ଚାଉଳ ତାକୁ ଦିଆ ହବ ଦୁଆ ଦେବରେ ଦିଆ ହବ, ହଁ ସେ ସବୁ ତାକୁ ଦିଆ ହବ, ସବୁ ବଣ୍ଟା ହବ, ସିଏ ବିବାହର ସିଏ ଚାରି ଦିନ ପାଞ୍ଚ ଦିନ ଆଗରୁ ଝିଅ ଝିଆଣୀ ସବୁ ଆସିକି ରହିବ, ଏ ମୁଢ଼ି ଚୁଡ଼ା ଭଜା ଭୋଜି ଭଲ ମନ୍ଦ ଚାଲିଥିବ, କଣ ଆମ ଝିଆଣୀ ଆସିବେ, ପୁଣି ବାହାଘର ସରିବ ଅଷ୍ଟମଙ୍ଗଳା, ଅଷ୍ଟମଙ୍ଗଳା ସରିଲା ପରେ ପୁଣି ଯୋଉ ଝିଅ ହରିକା କଣ ଅଷ୍ଟମଙ୍ଗଳାକୁ ଯିବେ ନା, ସିଏ ଆହୁରି ପନ୍ଦର ଦିନ ମାସେ ରହିବେ, ବର୍ତ୍ତମାନ ଗଲ କୋଉ ବିବାହର ତୁମ କାହାକୁ ଗୋଟେ ଗୋଟେ ମିନିଟ୍ ସମୟ ନାହିଁ ଲୋକଙ୍କୁ, ସେଇ କାର୍ଡ ସେ ଭାଇ ବାହାଘର ହଉ ବନ୍ଧୁ ବାହାଘର ହଉ ଗୋଟେ ଦିନ ପରେ ଦ୍ୱିତୀୟ ଦିନ ଦେଖିବ, ସେ କେଉଁଠି ଗୋଟେ ମୁଁ ଯାଉଥିଲି ଯେ ଦିଲ୍ଲୀ କି ମୁମ୍ବାଇ କି ଏଇଠି ଗୋଟେ ଇଣ୍ଡିଆ ଭିତରେ କି କେଉଁଠି ଗୋଟେ ମୁଁ ଦେଖୁଥିଲି, ଆଉ ସେ ବାହାଘର ହେଇଛି ଲାଇଟ୍ ଦିନ 11 ବାଜିଲାଣି ଲାଇଟ୍ ଜଳୁଛି, ହାଲୁଜନ ଫାଲୁଜନ ଜଳୁଛି, ଏଠି କଣ ଲାଇଟ୍ ଗୁଡାକ ଏତେ ନଷ୍ଟ କରୁଛନ୍ତି, ଫାଁ ହେଇକି ରାତି ମାନେ ପଡ଼ିଛନ୍ତି, କିଏ କୁଆଡ଼େ ଯାଇଛି, ହାଣ୍ଡି କଡ଼ା କୁକୁର ତାଙ୍କର ସେ ହାଣ୍ଡି ଗୁଡାକ ଚାଟୁଛନ୍ତି, ମୁଁ ସେ ଗାଡ଼ିଟା ବୋଧେ ସେ କରିଦେଇଯାଉଛି, ମୁଁ ଦେଖୁଥାଏ ଦେଖ କଣ ଅବସ୍ଥା, ବିବାହରେ କଣ ଆଗରୁ ଦିବା ବିବାହର ଦିନ ବିବାହଟା ହଉଛି ପ୍ରଶସ୍ତ, ଶାସ୍ତ୍ର ହିସାବରେ ଦିବ ପୂର୍ବରୁ ବରା ଆସେ, ଦିନମାନ ବିବାହ ହୁଅନ୍ତି, ଖାଇ ପିଅନ୍ତି, ସନ୍ଧ୍ୟାବେଳକୁ ବିଦା ହୁଅନ୍ତି, ସୂର୍ଯ୍ୟ ରହିଲେ ସେତେବେଳେ ବିବାହ ହବ, ସୂର୍ଯ୍ୟଙ୍କୁ ସାକ୍ଷୀ ଦେବେ, ଜଳ ଦେବେ, ଆଉ କମ ଖର୍ଚ୍ଚ ହବ, ଆଉ ମଦ ମଦ ଖାଇବାକୁ ସୁବିଧା, ରାତିରେ ହେଲେ ମଦ ଖାଇବାକୁ ସୁବିଧା, ଦିନରେ ହେଲେ ଗଣ୍ଡଗୋଳ କରିବନି, ମଦ ଖାଇ ହବନି, ମଦ ଆମକୁ ଠିକ ପଶେଇଲା, ଏସବୁ ବାହାଘର ଲୋକଙ୍କର ବର୍ତ୍ତମାନ ସ୍ନେହ ପ୍ରତି ସାମାଜିକ ସ୍ତରରେ ନାହିଁ, ଏଇ ଆଧ୍ୟାତ୍ମିକ ସ୍ତରରେ କ'ଣ, ସମାଜରୁ ତୁମେ ଆସୁଛ ନା ତୁମେ ଭକ୍ତ କରୁଛ ବା ବୋଲିବାକୁ, ତୁମେ କ'ଣ ସୁଖଦେବ ଗୋସ୍ୱାମୀ ଯେ ତୁମେ ଆସୁଛ କୁଆଡ଼ୁ, ତୁମେ ସେ ସମାଜରୁ ଆସୁଛ ତ, ଆଉ ସମାଜର ତ ଅବସ୍ଥା ସେଇଆ, ପିତା ମାତା ସଂସ୍କାର ସମାଜ ବର୍ତ୍ତମାନ ସେ, ଆଉ ତୁମେ ସେଇଥିରୁ ଆସୁଛ, ଆଉ ବର୍ତ୍ତମାନ ଯିଏ ଆସିବ ତାକୁ ଭୋଜନ କରିବାଟା କ'ଣ ସଜା ହେଇଯିବ, ସେ ହବେ ତା ସମାଜ ସଂସ୍କାରଟା ନାହିଁ ବର୍ତ୍ତମାନ, ଆଉ ସେଥିପାଇଁ ଆଉ ହାୟର ଫିଲୋସଫି କଥା କୁହନି କିଛି, ସେ ରାଧାକୃଷ୍ଣଙ୍କୁ ଭୋଜନ କରିବ, ମାନସ ଭୋଜନ କରିବ, ମାନସ ନବୁନି, ମାନସ ଭୋଜନ କ'ଣ କରିବ, ଖାଇବା କମିଲେ ମଠ ମନ୍ଦିରକୁ ଆସିବ ମାନେ ଭଗବାନଙ୍କୁ ବପାଡ଼ି ଦେଇକି ପଳେଇବ, ସେବା ଛାଡ଼ିକି ପଳେଇବ, ଦେହ ଚିନ୍ତା ଲୋକ ଏମାନେ କ'ଣ ତପ କରିପାରିବେ, କେବେ ତପ କରିପାରିବେନି, କଷ୍ଟ ସହିପାରିବେନି, ଭାରି ପ୍ରେଷ୍ଟିଜ୍ କନସିୟସ୍ ଯାହା କୁହାଯାଏ, କ'ଣ ସମ୍ମାନବାଦୀ ହେବେ, ଭାରି ପୋଜିସନ୍ ନହେଲେ କିଛି କାମ କରିବେନି, ଏ ସେ ସମୟ ବର୍ତ୍ତମାନ ସମୟଟା ଆମେ ଦେଖୁଛୁ ଆଖି ଆଗରେ ସବୁ କେମିତି କେମିତି ଶାସ୍ତ୍ରଟାକୁ ଅନେକ ଦଳ ଧରା ପଡ଼ିଯାଉଛନ୍ତି, ଆଉ ଏ କେଉଁ ଟାଇପ୍ର ବର୍ତ୍ତମାନ ଚାଲିଛି, ଧର୍ମ ବି ସେଇ ସୋର୍ସ ଗୁଡ଼ା ଚାଲେ, କର୍ମ କର୍ମରେ ଯାହା ଧର୍ମର ସେୟା, କର୍ମ ଲୋକଟା ସେୟା ନାହିଁ ବର୍ତ୍ତମାନ, ସେୟା ସେଠି କାର୍ଡ଼ ଫାର୍ଡ଼ ଗୁଡ଼ା ଦେଖୁନା, ଆଗରୁ କ'ଣ ବହୁ ପ୍ରଜା ପ୍ରତ୍ୟୟ ନମ, ସେ ଗୋଟେ କାର୍ଡ଼, ଏଇଠି ଖଣ୍ଡେ କାର୍ଡ଼ଟେ ଏପଟେ ସେପଟେ ଛପା ହେଇଛି, ବର୍ତ୍ତମାନ ସେ କାର୍ଡ଼ର ଦାମ 2000-5000, ସେମିତି ନକଲେ କି ଆସିବେନି, ସବୁ ପ୍ରକାର ଚେଞ୍ଜେସ୍ ଆମେ ଦେଖୁଛୁ, ଗୋଟେ ବାହାଘରଟା କରି ଏଡ଼େ ଗୋଟେ କ'ଣ କାର୍ଡ଼ଟା ଗୋଟେ ତିଆରି କରୁଛ, ଏତେ ପଇସା ଖର୍ଚ୍ଚ କରୁଛ, ସବୁ ଦେଖାବଟର କାମ ସବୁ ଜଗତର ଅଲଗା ଟାଇପ୍ର ଚାଲିଛି, ଆଉ ଇଏ ଗୁଡ଼ାକ ତୁମେ ହାୟର ଫିଲୋସଫି ଭୋଜନ କରିପାରିବେନି, ମୋଟେ ଜପ ଭୋଜନ କିଛି କରିପାରିବେନି, ରିକ୍ୱାୟାରମେଣ୍ଟ ବି ଏତେ ବଢ଼ିଗଲା, ଗୋଟେ ଆବଶ୍ୟକତାଟା ଏତେ ବଢ଼ିଗଲା, ଗୋଟେ ଘରେ କେତେଟା ଭାବିଲେ ତୁମ ଘରେ କେତେଟା ମୋବାଇଲ, ଦୁଇ ବୋହୂଙ୍କର ଦୁଇଟା, ଦୁଇ ପୁଅଙ୍କର ଦୁଇଟା, ଚାରି, ତୁମର ଗୋଟେ, ପାଞ୍ଚ, ମାତାଜୀର ଗୋଟେ, ଛଅ, ହେଲା ଛଅଟା ମୋବାଇଲ, ଛଅଟା ମୋବାଇଲ କାର୍ଡ଼ କେତେ ଟଙ୍କା ପଡ଼ୁଛି, ସେତିକିରେ ଗୋଟେ ପରିବାର ଚଳୁଥିଲା, କାର୍ଡ଼ ପଇସାରେ ଗୋଟେ ପରିବାର ନାହିଁ, ଗୋଟେ ପରିବାର ଦୁଇ ମାସ ଚଳୁଥିଲା ସୁଧା ଖର୍ଚ୍ଚ, ସ୍କୁଲରେ ଟ୍ୟୁସନ୍ ପଢ଼ୁଥିଲା, ମାଷ୍ଟରମାନେ ମାଗଣା ପଢ଼ାଉଥିଲେ, ଛୁଆ ତାଙ୍କର ପଖାଳ ଖାଇଦେଇ ସକାଳୁ ଚୁଡ଼ା ମୁଡ଼ିଦିରା ଧରିଦିରିଆ ଚୁପି ଚୁପିକା ଯାଉଥିଲେ ସ୍କୁଲ, ତେଣୁ ଲୋକମାନଙ୍କର ସାମାଜିକ ଆବଶ୍ୟକ କୃତ୍ରିମ ଭାବରେ ଏମିତି ବଢ଼େଇ ଦିଆଗଲା, ଗୋଟେ ଲୋକଟା ଖଟିବା ପାଇଁ ଗଧବା ପାଇଁ ବାଧ୍ୟ, ପରିବେଶ ବି ଦେଖ କେମିତି ହେଇଗଲା, ପାଗ ପାଗ ବଦଳିଗଲା, ଧାନ ଚାଷ ଉପରେ ଭରସା, ଚାଷ କରି ତମ ପିଲା ଛୁଆକୁ ପୋଷି ପାରିବନି, ପୁଣି ତମ ଝିଅ ଯଦି ପାଠ ନ ପଢ଼ିଲା, ପୁଅ ପାଠ ନ ପଢ଼ିଲା, ତ ଆଜିକାଲି ସେ କ'ଣ, ମୁଁ ଆଉ ଭଗବାନ କଥା କ'ଣ କହିବି, ଲୋକ ଗୁଡ଼ାକ ଦେଖିଲା ମୋତେ ପାଗଳ ଲାଗୁଛି, ମୁଁ ତ ଦେଖି ସବୁ ଚିନ୍ତା କରୁଛି, ଆଉ ସେ ଏଇ ଲୋକଟା କ'ଣ ଭୋଜନ କରିବେ, ମାନେ ମାନେ ମାନବିକତା ଗୁଡ଼ାକ ସବୁ ନାହିଁ, ଏମାନଙ୍କ ତ ସବୁ ସେ ବାଲିରେ ମୁଁ ବସିଛି ସେଠି ସେ ମନ୍ଦିରରେ, ମୁଁ ତ ମୁଁ ସବୁବେଳେ ବାହାର ବସେ, ମୋତେ ଘର ଗୁଡ଼ା ଭଲ ଲାଗେ, କ'ଣ ଚାରିକାନ୍ଥ ଭିତରେ କ'ଣ ବସିକି ରହିବ, ସବୁବେଳେ ବହୁବେଳେ ଚେୟାର ପକେଇ ବାହାରେ ସବୁବେଳେ ବସେ, ପଡ଼େ, ଯାହା ହୁଏ ଫାଙ୍କା ଜାଗା, ସେ ୟୁକ୍ରେନ୍ରେ ଯୁଦ୍ଧ ଚାଲିଛି, ସେଠୁ ଗୋଟେ ଭକ୍ତ ପଳେଇ ଆସିଛି, ସେ ତା 6 ମାସ ଖଣ୍ଡ ହେଲା ଆସି ବାଲିରେ ରହିଛି, ବାଲିଟା ଭାରି ନେଚୁରାଲ ଜାଗା, ଟୁରିଷ୍ଟ ପ୍ଲେସ୍ ତାର ରହିଛି, ତାର ଡେଲି ଆସେ, କେଉଁଠି ମୋତେ ଦେଖିଦେଲା, ଡେଲି ଆସେ କ୍ଲାସ୍ ରୁମ୍, ପଚାରି ଦେବୁ ଖଣ୍ଡି ଖଣ୍ଡି ଇଂଲିଶ କୁହେ, ଏ ଡେଲି ଆସିବ, ଡେଲି ବସିବ, କଥା ଶୁଣିକି ଯିବ, ଡେଲି ମୋ ସାଙ୍ଗରେ କଥା ହୁଏ, ନୂଆ ନୂଆ ଭକ୍ତି କରୁଛି, ସିଏ ଦୁଇଟା ଆଉ ୟୁକ୍ରେନ୍ ଝିଅକୁ ଧରି ଚାଲି ଆସିଛି, ସିଏ ସବୁ ବିବାହ ହେଇଛନ୍ତି ସବୁ, ମାନେ ଲୋକ କେମିତି ଅବସ୍ଥା ହେଉଛି ମୁଁ ଖାଲି ଦେଖୁଛି, କ'ଣ ସମାଜର ପରିସ୍ଥିତି ବର୍ତ୍ତମାନ କ'ଣ ହବ, ଏ କ'ଣଟା ଭୋଜନଟା କରିବ, ସେ ଲୋକଟା କାହିଁକି ଭୋଜନ କରିପାରିବେ, ମାନେ ସବୁ ପ୍ରତିକୂଳ ହେଇଗଲାଣି, ସେଥିପାଇଁ ଆଚାର୍ଯ୍ୟମାନେ ବହୁତ ଚିନ୍ତା କରିକି ମଠ ମନ୍ଦିର ତାର ଷ୍ଟାଣ୍ଡାର୍ଡ ତାର ପ୍ରୋସିଜର ସବୁ ରଖିଲି, ୟା ଭିତରେ ଯଦି କିଛି କର୍ଣ୍ଣବ କର୍ଣ୍ଣ ସ୍ୱୀକୃତି କିଛି ପାଇଯିବ ପାଇଯିବ, ଆଉ ନିର୍ମଳ ଭୋଜନ କଥା କୁହନି, ନିର୍ମଳ ଭୋଜନ କରିବା ବେଳେ ତୁମର ପ୍ରଚୁର ସଂସ୍କାର ଯଦି ଥିବ ଧରିପାରିବ ନା ଧରିପାରିବ ନା, ଏଇଟା କି ଖରାପ ଭାବରେ ଭଲ ଭାବରେ, ଏଇଟା ହେଉଛି କନକ୍ଲୁଜନ ମୁଁ ଦେଖୁଛି, ସବୁ ସବୁ ମ୍ୟାଚ୍ କରିକି ଦେଖୁଛି, ତାର ଯଦି ପୂର୍ବ ସଂସ୍କାରଟା ବଳବାନ ଥିବ, ସେ ଏଇ ଜନ୍ମରେ ପୁରା ଗୋଟେ ଭଲ ଭକ୍ତ ହେଇକି ବାହାରିବ, ତେଣୁ ଅତି ସଂସ୍କାରୀ ହେଇକି ବାହାରିବ, ନହେଲେ ଏଇ ଜନ୍ମରେ ଅପରାଧ ନ କରିକି ସାଧୁଗୁରୁଙ୍କର ସେବା ଭଗବାନଙ୍କର ସେବାକୁ ନିର୍ମଳ ଭାବରେ କରିପାରିଲା କିଛି ପାଇଯିବ ପାଇଯିବ, ପଛଟା ବହୁତ ସାହାଯ୍ୟ କରେ, ସ୍ୱୀକୃତିଟା ବହୁତ ସାହାଯ୍ୟ କରେ, ସଂସ୍କାରଟା ଭଲ କାମ ଦିଏ, ବର୍ତ୍ତମାନ ସଂସ୍କାର ନାହିଁ କି ସ୍ୱୀକୃତିଟା କମ୍, ତା ଦେହରେ ମଠ ମନ୍ଦିରରେ ଏତେ ଭକ୍ତ ଏତେ ସବୁ ଜିନିଷ ସିଷ୍ଟମ ହେଇଗଲେ ଅପରାଧରା ଆସି, ଗୋଟେ ନୂଆ ଭକ୍ତ ଆସିଲା ମାନେ ଅପରାଧରା ଶିଖିଯାଉଛି, କ୍ରିଟିସିଜିମ୍ ଡୁପ୍ଲିସିୟସନେସ୍ ଗ୍ରୁପିଜିମ୍ ଏଗୁଡ଼ା ସବୁ ସାଙ୍ଗେ ସାଙ୍ଗେ ତା ମୁଣ୍ଡ ଭିତରେ ପଶିଯାଉଛି, ତା ନଷ୍ଟ ହେଇଗଲା ତାର ସ୍ୱୀକୃତି ଗୁଡ଼ା, ଆଉ ସଂସ୍କାର ଏଣେ ନାହିଁ, ଏଣେ ଧରିପାରିବନି, ସେଣେ ଯାହା ଥିଲା ସିଏ ବି ଗଲା, ସେ ଲୋକଟା ତାର ମୁଁ ସନ୍ଧ୍ୟାବେଳେ ବସିଛି, ବସିକି ନା କ୍ଲାସ୍ ଦେଇକି ଆସିକି ବୋଧେ ବସିଛି, ନା ସେଦିନ କ୍ଲାସ୍ ନଥିଲା ବୋଧେ, ଖରାବେଳେ କ୍ଲାସ୍ ହେଇଥିଲା ସନ୍ଡେ, ବସିଥାଏ ସନ୍ଧ୍ୟାବେଳେ ଆସିକି ପହଞ୍ଚିଲା, କହିଲା ମହାରାଜ ମୋତେ ଟିକେ ସାହାଯ୍ୟ କରିବେ, ସେ ରଷିଆନ ଆଉ ନୂଆ ଲୋକଙ୍କୁ ଧରି ଗୋଟେ ରଷିଆ ଝିଅକୁ ଧରିକି ଆସିଛି, ଆଉ ଗୋଟେ ତାର ଦେଶର ଝିଅକୁ ଧରିକି ଆସିଛି, ସେ ତାର ଗର୍ଭବତୀ ଝିଅଟା ବହୁତ ଆସି ଟିକେ ଝିଅଟେ ଅଛି, ଆଉ ଜଣେ ଇଂଲିଶ ଜାଣି ତାକୁ ଆସିଲା, ମୋ ସାଙ୍ଗ କଥା ହେଲା, ମୁଁ କ'ଣ କହୁଛୁ, ନା ମହାରାଜ ଟିକେ ହେଲ୍ପ କର, ମୁଁ କ'ଣ ହେଲ୍ପ କରିବି, ମୁଁ ହେଉଛି ଇଣ୍ଡିଆ ଲୋକ, ମୁଁ ଏଠି କ'ଣ ହେଲ୍ପ କରିବି, ନା ସେ ଝିଅଟା ଖାଲି କାନ୍ଦୁଛି, ସେ ତାର ପିଲାଟା ହେଇ କ'ଣ ଚୌ ଆସ, ମୁଁ କ'ଣ ଜାଣିବି, 62 weeks ନା କ'ଣ, ହଁ 62 weeks ହବ, ତାର 64 ହେଇଗଲା, ତାର ପିଲାଟା ହଉନି, ସେ ଡକ୍ଟର ଦେଖଉଛି, ଡକ୍ଟରକୁ ତୁମକୁ ଅପରେସନ୍ କରିବାକୁ ପଡିବ, ମୁଁ ଏଇ କଥାରେ କହୁଥିଲି, ଏ ଯେଉଁ ଚାଷବାସ କରିବା, ଚାଷବାସ ବି ଏମାନେ କରିବାନି, ସିଜନିଂ ସବୁ ତ ସିଜନିଂରେ ପିଲା ହେଉଛୁ, ନେଚୁରାଲ ଛୁଆ ନାହିଁ, ଆମେ ତ ସବୁ ଜନ୍ମଦିନ ନେଚୁରାଲ ନା, ଆଉ ଧର ମା ମାନଙ୍କୁ ପାଖରେ ଯେଉଁ ଥାନ୍ତି ରଜକ ମାନେ, ସେମାନେ କ'ଣ ଲୋକମାନେ ଯେଉଁ ଲୁକାପଟା ସଫା କରନ୍ତି, ସେମାନେ ସବୁ ତାଙ୍କର ଯେଉଁ ବୁଢ଼ୀ ମାନେ ଥାନ୍ତି, ଶାମୁକା ସବୁ ରଖିଥାନ୍ତି, ବଡ଼ ବଡ଼ ଶାମୁକା ସବୁ, ଆଜିକାଲି ଶାମୁକା ନାହାନ୍ତି, ବିଷ ପକେଇକି ଶାମୁକା ବି ମାରିସାରିଲେଣି, ବିଷଗୁଡା ପକଉଛନ୍ତି ଜମିରେ, ଆଉ କ'ଣ କିଛି ଅଛନ୍ତି, କିଛି ନାହିଁ, ଭଲ ଘାସ ନାହିଁ, ଜିଆ ନାହିଁ, କେଉଁ ଜମିରେ ଜିଆ ଅଛି, ବିଷ ତ ପକଉଛ ଆଉ, ଏଇଟା ଖାଅ ବିଷକୁ ଖାଇ ମରସୁ, ଏଇଟା ପାଗଳ ସଭ୍ୟତା, ଏମାନେ କ'ଣ ଭୋଜନ କରିବେ, ଆମର ସବୁ ପାଗଳ ହେଇଯିବେ, ପୂର୍ବାସିନୀକୁ ସାଙ୍ଗେ ପୁରା ଷ୍ଟ୍ରେସ୍ ଦେଉଥିଲେ, ନାଇଁ 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 ତୁମେ ସବୁ ଯାଅ ଯାଅ ଯାଅ, ସିଟିରେ ରୁହନି, ଲୋକାଲି ରୁହ, ଲୋକାଲି ପ୍ରଡ୍ୟୁସ୍ କର, ଲୋକାଲରେ ବଞ୍ଚ, ସେ ତାର ମୋ ସାଙ୍ଗେ କହୁଛି, ମୁଁ କାନ୍ଦୁଛି, ମୁଁ କାନ୍ଦୁ କାହିଁକି, ତା ଭାଷାରେ ତ କହିପାରୁନି, ଇଂଲିଶ ଶିଖିନି, ସେ ତାକୁ ଟ୍ରାନ୍ସଲେଟ୍ କରି କହୁଛି, ନା ମୋତେ ଡକ୍ଟର କହୁଛି ଅପରେସନ୍ କଲେ ମୁଁ ଅପରେସନ୍ ହେବିନି, ମୁଁ ନେଚୁରାଲ ଚାହୁଁଛି, ମୁଁ ତୁ ନେଚୁରାଲ ରହୁଛୁ କି, ତ ଯେତେ ବୁଝିଲେ ମାନିଲାନି, ସେଠୁ ମୁଁ କହିଲି ଆକୁ ତ ଛାଡ଼ିବାକୁ ପଡ଼ିବନି, ଆକୁ ତ ଠିକ୍ ଠୁକିବାକୁ ପଡିବ, ଆଉ ମୁଁ କିନ୍ତୁ ଚାଲୁଛୁ, ତମ ତମ ରୁଷର ଖାଦ୍ୟ କ'ଣ, ତମକୁ ତୁମର କ'ଣ ଖାଉଥିଲ, ସବୁ ବ୍ଲାକ୍ ଯେଉଁ କ'ଣ କଳା ଗହମର, ଆମର କ'ଣ ସେଇଟା କୁହନ୍ତି ପାରୁଟି, ତାଙ୍କର ସବୁ ଟିକେ ତାଙ୍କର ସବୁ ବିଭିନ୍ନ ପ୍ରଡକ୍ଟ, ସବୁ ମିଲ୍କ ପ୍ରଡକ୍ଟ ମିଳେ, ତୁ ସବୁ ନେଚୁରାଲ ଜିନିଷ ଖାଉଥିଲ, ତୁ ତ ଆସିକି ବାଲିରେ ରହୁଛୁ, ଚାଲି ଆସୁଛୁ, ତୁମେ ଫ୍ଲାଇଟ୍ରେ ଆସୁଛୁ, ଏଇଟା କ'ଣ ନେଚୁରାଲ, ତୁ ଗୋଟେ ଗର୍ଭବତୀ ଝିଅଟା, ତୁ ଫ୍ଲାଇଟ୍ରେ ପଳେଇ ଆସୁଛୁ, ଏଠି ଆସିକି କ'ଣ ଖାଉଛୁ, ପିଜା ପାସ୍ତା ନୁଡ଼ଲ୍ସ, ଏଇଟା କ'ଣ ନେଚୁରାଲ, ତୁ ବଞ୍ଚୁଛୁ କି ନେଚୁରାଲ, ତୁ ନେଚୁରାଲ ବଞ୍ଚୁନି, କାହିଁକି ଛୁଆଟା କାହିଁକି ଆଶା କରୁଛୁ, ଛୁଆଟା ମାରିବ ଗର୍ଭ ଭିତରେ, ଦୁଇ ୱିକ 15 ଦିନ ଅଧିକା ହେଇଗଲେ ଛୁଆଟା ମରିଯିବ, ନା ମୁଁ ତ ନେଚୁରାଲ ଚାହୁଁଛି, ଆଉ ତୁ ନେଚୁରାଲ ଖାଉଛୁ କି, ନେଚୁରାଲ ପାଣି ପିଉଛୁ, ନେଚୁରାଲ ଖାଦ୍ୟ ଖାଉଛୁ, ନେଚୁରାଲ ବଞ୍ଚୁଛୁ, ତୋ ଦେଶ ହେଉଛି ବରଫ ଦେଶ, ତୁ ଏଠି କାହିଁକି ଆଇଲୁ, ସେଇଟା ବୁଝିଲା, ମୁଁ ପାଗଳି ଭଳିଆ ହବନି, ଛୁଆଟା ମରିଯିବ, ତୁ ପିଲାଟାକୁ ସେଭ୍ କର, ସେ ଆଉ ଗୋଟେ ଡକ୍ଟର ପିଲା ସାଙ୍ଗଟା, ସେ ଗୋଟେ ବକ୍ତାଟେ ଥିଲା, ତାକୁ ଆମର ଯୋଗ ଶ୍ରୀପାଦ ମହାରାଜଙ୍କ ଶିଷ୍ୟ, ତାକୁ ଫୋନ୍ କଲି, ତା ମାତା ଜାଣି, ତା ମାତା ସାଙ୍ଗେ କଥା ହେଲି, ତାକୁ ଟିକେ ନେଲ, ତାକୁ ତାକୁ ଟ୍ରିଟମେଣ୍ଟ କରି ଇଏ କଲ, ଏ ଲୋକ ହେଉଛି ଏଇଭଳିଆ, ତା ମୁଣ୍ଡରେ ଏଇଟା ପଶୁ, ମୁଁ ନେଚୁରାଲ, ତୁ ତ ଆର୍ଟିଫିସିଆଲ ଲୋକ, ତୁ ନେଚୁରାଲ କେମିତି ହବୁ, ତୁ ନେଚୁରାଲ ଛୁଆଟା କେମିତି ଜନ୍ମ କରିବୁ, ସେଟା ମଣିଷ ବର୍ତ୍ତମାନ ଚାହୁଁଛି ଆର୍ଟିଫିସିଆଲ ଲାଇଫ୍ ମେଣ୍ଟେନ୍ କରିବ, ମୁଁ ଗୋଟେ ଭଲ ଭକ୍ତ ହେବି, ମୁଁ ଗୋଟେ ଭଲ ମଣିଷ ହେବି, ଭଲ ମଣିଷ ହେଇପାରିବ ନାହିଁ, ମୁଁ ତ ସ୍ପଷ୍ଟ କହୁଛି ହେଇପାରିବ ନାହିଁ, ତୁମର ସଂସ୍କାର ଦେଖ, ତୁମ ପିତାମାତାଙ୍କୁ ଦେଖ, ସମାଜକୁ ଦେଖ, ତୁମ ଶିକ୍ଷାକୁ ଦେଖ, ତୁମ ସ୍ୱଭାବକୁ ଦେଖ, ତୁମ ସ୍ୱୀକୃତିକୁ ବାଲାନ୍ସ କର, ତାପରେ ବର୍ତ୍ତମାନ କ'ଣ କରୁଛ ଦେଖ, ବର୍ତ୍ତମାନ ତୁମେ ସରଳ କି, ତୁମେ ଗୁରୁ ବୈଷ୍ଣବଙ୍କୁ ଠିକ୍ସେ ଆଦର କରୁଛନ୍ତି, ସରଳ ଚିନ୍ତା ତୁମେ ରହୁଛ କି, ଅପରାଧ କରୁନାହିଁ କି, ଆଉ ତୁମେ କ'ଣ କରିବ, କ'ଣ ଭଲ ଭଲ ବକ୍ତଟା ହବ କେମିତି, ଫିଲୋସଫି ମୋତେ କୁହନି, ଫିଲୋସଫି ଫିଲୋସଫି ରାସ୍ତାରେ ଅଛି, ତୁମେ ଫିଲୋସଫି କହିଲେ ଆଉ କିଏ ଗୋଟେ ଭଲ ଫିଲୋସଫି କହିଲ, ପଢ଼ିକି ପ୍ରାକ୍ଟିକାଲ ଲାଇଫ୍କୁ ଦେଖ, ନିଜେ ନିଜର ସ୍ୱଭାବକୁ ଦେଖ, କେତେ କ୍ରିଟିକାଲ ବର୍ତ୍ତମାନ ସମାଜ, ଏଠି ସେଦିନ ପ୍ରଭୁପାଦ ଡାଇରେକ୍ଟ ଲେଖିଲି, ମୋତେ ପଢ଼ୁଥିଲି, ମୋତେ ଏତେ ଭଲ ଲାଗିଲା, ପ୍ରଭୁପାଦ କହିଲେ ପ୍ରାକ୍ଟିକାଲି ଇଟ୍ ଇଜ୍ ନଟ୍ ଇଜି ଟୁ ବିକମ୍ ଏ ବୋନାଫାଇଡ୍ ଡିଭୋଟି ଅଫ୍ ଲର୍ଡ ସ୍ପେଶାଲି ଇନ୍ କଲିଯୁଗ, ପ୍ରକୃତ ପକ୍ଷେ କଳିଯୁଗର ଗୋଟେ ଭଗବାନଙ୍କର ଗୋଟେ ଭଲ ଭକ୍ତ ହବା ଏଇଟା ସମ୍ଭବ ନୁହେଁ, ବଟ୍ ଓନ୍ଲି ପସିବଲ୍ ବାଇ ମର୍ସି ଅଫ୍ ଚୈତନ୍ୟ ମହାପ୍ରଭୁ, କେବଳ ସମ୍ଭବ ଯଦି ଜଣେ ଚୈତନ୍ୟ ମହାପ୍ରଭୁଙ୍କର ଆନୁଗତ୍ୟରେ ଆସିଲା, ସବୁବେଳେ ମହାପ୍ରଭୁ ପ୍ରାର୍ଥନା କଲା, ପ୍ରଭୁ ମୋତେ ବଞ୍ଚା, ଆଉ ମହାପ୍ରଭୁଙ୍କ ପ୍ରିନ୍ସିପଲ୍ ହେଲା ଅପରାଧ କରନି, ସରଳ ରୁହ, ଆଉ ଆସକ୍ତ ନାରୀ ଆସକ୍ତ ହୁଅନି, ତୁମେ ଏତିକି କରିପାରିବ ତାହେଲେ ବଞ୍ଚିପାରିବ, ନା ଆଉ କିଛି ତୁମେ କୁହନି, ବେଶୀ ଫିଲୋସଫି କିଛି କାମ ଦେବନି, ସେଥିପାଇଁ ଆଚାର୍ଯ୍ୟ ଭକ୍ତିଧାନ ମହାରାଜ ଆସିଲେ ସିଧା ରାଗାନୁଗାଡ଼କୁ ବନ୍ଦ କରିଦେଲେ, ସେ ଆଚାର୍ଯ୍ୟ ତାଙ୍କ ମେନିଫେଷ୍ଟ ହେଲା, ଆଉ ତାଙ୍କ ଗୁରୁ ରାଗାନୁଗ ନା, ଆଉ ସମସ୍ତେ ଆମ ରାଗାନୁଗ ପରମ୍ପରା, ଆମେ ସେ ରାଗ ସେ କହିଲା ତୁମେ ଡାଇରେକ୍ଟ ରାଗାନୁଗ କରିପାରିବନି, ଷ୍ଟପ୍ ବନ୍ଦ କର, ସେ ଘୋଡ଼ା ଚଢ଼ୁଥିଲେ ଯାଇକି ରାଧାକୁଣ୍ଡରେ, ତୁମେ ଦଣ୍ଡ ପରିକ୍ରମା କରୁଛ, ସେ ଘୋଡ଼ାରେ ଚଢ଼ୁଥିଲେ, ଲୋକ ଦଣ୍ଡ ପରିକ୍ରମା, ସେ ଘୋଡ଼ାରେ ଚଢ଼ିକି ପରିକ୍ରମା କରେ, ଶୀଘ୍ର ବନ୍ଦ କରେ ସୁଜ ସିଷ୍ଟମକୁ, ଇଏ ହବନି, ଏଇଟା ଅସଂସ୍କାର ଯିବ ଆସୁଛନ୍ତି, କୋଟି ଯୁଗରେ କେଉଁ ଜୀବ ଗୁଡ଼ାକ ଆସିବେ ସେ ଜାଣନ୍ତି ଆଚାର୍ଯ୍ୟ, ସିଏ ଆଉ ସେ କହିଲେ ସବୁ ନାମ ଦ୍ୱାରା ହବ, ସେ ଲେଖିଲେନି, ଯେ ମନ ତୁମେ କିଶୋର ବୈଷ୍ଣବ ଲେଖିଲେନି, କୀର୍ତ୍ତନ ପ୍ରଭାବେ ସେକାଳେ ନିର୍ଜନ ଭଜନ ସମ୍ଭବ, ନିର୍ଜନ ସମ୍ଭବ କେତେବେଳେ ହବ ତୁମର କୀର୍ତ୍ତନ ନାଇଁ ସେଟା, ହଁ ସିଦ୍ଧୈତ ଦାସ କୀର୍ତ୍ତନ ତେ ଆସ, ସିଦ୍ଧୈତ ଦାସ କୀର୍ତ୍ତନ ତେ ଆସ, ଉଚ୍ଚସ୍ୱରେ କର ହରି ନାମ ରବ, କୀର୍ତ୍ତନ ପ୍ରଭାବେ ସ୍ମରଣ କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ ସେକାଳେ ନିର୍ଜନ ଭଜନ ସମ୍ଭବ, ତୁମେ କରିପାରିବନି ସେଟା, ସେଟା ଜାଣିଛନ୍ତି ସେମାନେ ଆଚାର୍ଯ୍ୟ, ପ୍ରଭୁପଦ ଆସିଲେ ସେ ଦେଖିଲେ ମୋ ଗୁରୁଦେବ ଯାହା କହୁଛନ୍ତି ଏମାନେ ବି ତାକୁ ଭଲ କରିପାରିବେ, ସେ ସେ ଷ୍ଟେଟମେଣ୍ଟ ବୁଝିପାରିବେନି, ସେ ଗୌଡ଼ିଆ ଭାଷା ବୁଝିପାରିବେନି, ସେ ଶାସ୍ତ୍ର ବୁଝିପାରିବେନି, ତାକୁ ପୁଣି ସିମ୍ପ୍ଲିଫାଏ କରିକି ସରଳୀକୃତ କରିକି ସୁଭାଷ୍ୟ ଆଚାର୍ଯ୍ୟମାନଙ୍କ ଟୀକା ଟିପ୍ପଣୀ ସବୁ ଦେଇକି ପୁଣି ଗୋଟେ ଜୀବମାନଙ୍କ ପାଇଁ ଗୋଟେ ଆଶ୍ରୟ ସ୍ଥଳ ତିଆରି କଲେ, ଗୋଟେ ଆଶ୍ରୟ ସ୍ଥଳ, ତୁ ବେଶୀ କିଛି ଭଜନ କରିପାରିବ ନାହିଁ, ସେଥିପାଇଁ ଇସ୍କନ ଯେଉଁ ପ୍ରିନ୍ସିପଲ ଗୁଡ଼ାକ ସବୁ ପ୍ରଭାବ କରିଦେଇଛନ୍ତି, ସେ ପୁରା ତାଙ୍କ ଏ ଜଗତର ଜୀବମାନଙ୍କର ଷ୍ଟାଣ୍ଡାର୍ଡକୁ ସେ ଜାଣିଛନ୍ତି, ସେ କେହି ଗୋଟେ ଭଜନ ନନ୍ଦିତ ନାହାନ୍ତି ବୋଲି ଆମେ କହୁନୁ, ତାର ସୁକୃତି ସେ କରିବ, ଏଇଟା କମନଲି କୌଣସି ଜୀବମାନଙ୍କ ପାଇଁ ତୁମେ ପ୍ରିଚିଂ କରିପାରିବ ନାହିଁ, ଏଟା କର୍ମଯୋଗଟା ପଡ଼ିଛି ନା, ଏଇଟା ଛଅଟା ଅଧ୍ୟାୟ ମଧ୍ୟ ଏଇଟା ବାଡ଼ା ବାଡ଼ ହେଇ ଭଗବାନ କହିବେ, ଆଚାର୍ଯ୍ୟ ମାନେ ପୁରା ପିଟି ପିଟି କହିଛି, ସେନେ ୟା ପରବର୍ତ୍ତୀ ଶ୍ଳୋକ ଦେଖେ ଭଗବାନ କହିବେ, ଏଇଟା ମୋର ମତ, ଆକୁ ଯେ ଶ୍ରଦ୍ଧା କରୁନି ସେ ନଷ୍ଟ ହେଇଯିବ, ଏଇଟା ପ୍ରଥମ ଭାବ ଭକ୍ତି ଯୋଗର ପ୍ରଥମଟା ଫାଉଣ୍ଡେସନଟା ନିଷ୍କାମ କର୍ମ ଯୋଗଟା, ଗୋଟେ ଜୀବଟା ଆସକ୍ତଟା ତାକୁ ତୁମେ ଡାକି ଡୁକିଟା ଯଦି ଦେଖିବା ଦିଅ, ଯା କର ଭଲ ମନ୍ଦ କର, ତାର ସେଇ ଦେଖା ବିଖା ନେଇଯିବ, ତାର ଟଙ୍କା ପଇସା ପଛରେ ଗୋଡ଼େଇବ, ସ୍ତ୍ରୀ ଛୁଆ ପିଲା ପଛରେ ଗୋଡ଼େଇବ, ସେ କୋଉ ଭଜନ କରିବ, କିଛି କରିପାରିବ, ତାର ଆସକ୍ତିଟା ରହିଛି ସେଠି ଆଉ ସେ କଣଟା କରିବ, ଆଗେ ନିଷ୍କାମ କର୍ମ ଯୋଗଟା ଶିଖୁ, ଶିଖିଲା ପରେ ସେ କିଛି ଭଜନ କରିବ, ନ କରିପାରିବ, ତୁମେ ଦୁଇ ଘଣ୍ଟାଟା ଜପ କରିଦେଲା ପରେ ତୁମେ ଭାବନି ଯେ ସରିଗଲା, ଦୁଇ ଘଣ୍ଟା ପରେ ତୁମର କନସିୟସନେସ ଭାଇବ୍ରେସନଟା କେତେ ରହୁଛି ତୁମ ମୁଣ୍ଡ ଭିତରେ, ଯଦି 15 ମିନିଟ 20 ମିନିଟ ଅଧଘଣ୍ଟା ଗୋଟେ ନ୍ୟୁଜ୍ ଟିଭି ଦେଖିଦେଇକି ତୁମେ କଣ ଦେଖିଦେଇକି ତୁମ ଦିନମାନ ସେ ଚିନ୍ତାଟା ରହୁଛି, ତାହେଲେ ହରେକୃଷ୍ଣ ମହାମନ୍ତ୍ର ଦୁଇ ଘଣ୍ଟା ଜପ କଲା ପରେ କାହିଁକି ରହୁନି ମୁଣ୍ଡରେ, ଏଇଟା ପ୍ରଶ୍ନ ଆମେ କରୁଛେ, ଗୋଟେ ଟିଭି ନ୍ୟୁଜ୍ ଗୋଟେ କଣ ଭଲ ମନ୍ଦ ଖବରଟା ଶୁଣିଦେଲା ବେଳକୁ ଦିନମାନ ସେଟା ମୁଣ୍ଡ ଭିତରେ ରହୁଛି, ତାହେଲେ ହରେକୃଷ୍ଣ ମହାମନ୍ତ୍ର ଦୁଇ ଘଣ୍ଟା ଜପ କଲା ପରେ ତା ଭାଇବ୍ରେସନଟା ମୁଣ୍ଡ ଭିତରେ କାହିଁକି ରହୁନି, ତାହେଲେ କେତେ ଅଜ୍ଞାନତା ଆମର କେତେ ଜନ୍ମରୁ ଅଛି, ତାହେଲେ କେତେ ପ୍ରାର୍ଥନା କରିବାକୁ ପଡ଼ିବ, ବୁଝିବାକୁ ପଡ଼ିବ, ସେଥିପାଇଁ ନେଚୁରାଲ ଜିନିଷ ଆଉ ନାହିଁ, ଏଇଟା କହିଲେ ବି ମିଳିବନି, ମୁଁ ଏଇଟା କହୁଛି ଯେ ତା ମାନେ ନୁହେଁ ଯେ ମୁଁ ରହି ବଞ୍ଚିପାରିବି, ମୁଁ ବି ସେଇ 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 ସମାଜ ଭିତରେ ରହୁଛି, କିନ୍ତୁ ପ୍ରଭୁପାଦ କହନ୍ତି ମ୍ୟାକ୍ସିମମ୍ ତୁମେ ଚାହ ଟ୍ରାଏ କର ଫଲୋ କରିବା ପାଇଁ, ମ୍ୟାକ୍ସିମମ୍ ଟ୍ରାଏ କର, ଯେମିତି ପ୍ରଭୁପାଦ ଧ୍ରୁବ ମହାରାଜ ଚରିତ୍ର କହୁଛନ୍ତି, ତୁମେ ଧ୍ରୁବ ଭଳି ତପସ୍ୟା କରିପାରିବନି, କିନ୍ତୁ ତା ପ୍ରିନ୍ସିପଲଟାକୁ ଫଲୋ କର, ପ୍ରିନ୍ସିପଲଟାକୁ ଫଲୋ କର, ସେଇ ଠାକୁର ଏବେ ତ ପ୍ରଣାମ ଗୁରୁ ମୋର ମନ ପଡ଼ିଲା ଧ୍ରୁବ ମହାରାଜଙ୍କ କଥା, ଧ୍ରୁବ ମହାରାଜ 6 ମାସରେ ପାଇଥିଲେ ପ୍ରଭୁଙ୍କୁ, ପ୍ରଭୁଙ୍କୁ 6 ମାସରେ ସେ ପାଇଥିଲେ, ଆଚ୍ଛା 6 ମାସରେ ସେ ତପସ୍ୟାଟା ବଢ଼େଇଥିଲେ, ତୁମେ ଜୀବନ ସାରା କରିକି ହେଲେ 6 ମାସଟା କାଲ୍ଫୁଲ୍ କର, 6 ମାସଟା ସେ ଏକାଥର କରିକି ତାଙ୍କ ଯେତିକି ତପ କରିକି ଯେତିକି ପ୍ରିନ୍ସିପୁଲ କରିଛନ୍ତି, ହେଲେ ଆମେ ଜୀବନ ସାରା ଚାହିଁଲେ କ'ଣ 6 ମାସର ଯେତିକି ଧ୍ରୁବ ମହାରାଜ କରିଥିଲେ ସେତିକି କରିପାରିବେନି, ଟ୍ରାକ୍ କର ହେଲେ ସେତିକି, ସେତିକି ଭଜନର ଆବେଶ ସେତିକି ତ୍ୟାଗ ବୈରାଗ୍ୟ ଚେଷ୍ଟା କର, କିନ୍ତୁ ତାର କଥାର ସାର ଜିନିଷ ଯଦି ଧରାଯିବ, ଯଦି ତୁମର ସ୍ୱୀକୃତି ଅଛି ପୂର୍ବରେ ଆଉ ସଂସ୍କାରଟି ଭଲ ସଂସ୍କାର ଅଛି, ତାହେଲେ ତୁମେ ଏଟାକୁ ବହୁତ ଶୀଘ୍ର ଧରିପାରିବ, କିନ୍ତୁ ଧରିବା ପୁଣି କଣ୍ଡିସନ ହେଲା ଅପରାଧ କରିବନି ସରଳ ହବ, କିମ୍ବା ଯଦି ନାହିଁ ପୁଣି ବି ଆଚାର୍ଯ୍ୟ ଯେମିତି ପ୍ରଭୁପାଦ ଏଠି କହିଛନ୍ତି, ଏଟା ବହୁତ ସୁନ୍ଦର କଥା ପ୍ରଭୁ ରଚନା କରିଛନ୍ତି, କାଲିଆ ପର୍ପଟ ପଡ଼ିଗଲାନି, ଭଗବାନଙ୍କର ଭଗବାନ ଶ୍ରୀକୃଷ୍ଣ ଉପଦେଶ ଦେଉଛନ୍ତି ସେମାନଙ୍କୁ ବିଚଳିତ କର ନାହିଁ, ଯେଉଁମାନେ ମୂର୍ଖ ସେମାନଙ୍କୁ ତମକୁ ବିଚଳିତ କର ନାହିଁ, ତଦ୍ୱାରା କେବଳ ଆମମାନଙ୍କର ବହୁମୂଲ୍ୟ ସମୟ ଅପଚୟ ହେବ, କିନ୍ତୁ ଭଗବାନଙ୍କର ଭକ୍ତମାନେ ଭଗବାନ ଅପେକ୍ଷା ଅଧିକ କାରୁଣିକ, ସେମାନେ ଭଗବାନଙ୍କର ଉଦ୍ଦେଶ୍ୟ କ'ଣ ତା ଜାଣିପାରନ୍ତି, ଫଳରେ ସେମାନେ ଅତ୍ୟନ୍ତ ନିଦାଗ ମୂର୍ଖମାନଙ୍କ ନିକଟରେ ପହଞ୍ଚି ସେମାନଙ୍କୁ କୃଷ୍ଣ ଚେତନା ଦେବା ପାଇଁ ଚେଷ୍ଟା କରନ୍ତି, ଭଗବାନଙ୍କ ଭଗବାନଟା କହିଲେ ମୁଁ କହିବନି, ଭଗବାନ ତ ଗୀତାରେ କେତେଥର ମନା କରିଛନ୍ତି ତା କହିବନି କହିବନି କହିବନି, କିନ୍ତୁ ଭଗବାନଙ୍କ ଠାରୁ ଭଗବାନଙ୍କ ଭକ୍ତମାନେ ଦୟାଳୁ, କିନ୍ତୁ କହିବନି ମାନେ କଣ କହିବ ସେଟା ପ୍ରଭୁପାଦ ଶୁଣୁଥିଲେ କି ଦିନ ତଳେ ପ୍ରଭୁପାଦ ସେ କଥାଟା କହୁଛ, ନା ମୁଁ ପିଚିଂ କରି ପ୍ରବୋଧ କହିବ ପିଚିଂ ଇଜ୍ ନଟ୍ ଇଜି, ତୁମେ କ'ଣ ପଚାର କରିବ? ପ୍ରବୋଧ କହୁଛି ପିଚିଂ ତୁମେ କ'ଣଟା କରିବ? ପ୍ରବୋଧ କହୁଛି ତୁମ ଗୁରୁ ଯାହା କହୁଛନ୍ତି ତୁମେ ଯାହା ଶୁଣୁଛ ସେଇଟାକୁ ତୁମେ କହିବାକୁ ଚେଷ୍ଟା କର, ସେଇ ଶିକ୍ଷାଟା କର। ପିଚିଂ ମାନେ ନୁହେଁ, ପିଚିଂ ମାନେ ନୁହେଁ ଯେ ତୁମେ ଗୋଟେ ଗୋଟେ କିଛି ତିଆରି କରିଦେବ, ଗୋଟେ ନୂଆ ପ୍ରିନ୍ସିପୁଲ ତିଆରି କରିଦେବ, କେଉଁଟା ସରଳ ନୁହେଁ। ତେଣୁ ଅଧିକାର ନେଇ କଥାଟା କହିବା, ଗୋଟେ ଲୋକକୁ ବିଚଳିତ ନ କରିବା ସେଇଟା ଠିକ, ନହେଲେ ସେ ଲୋକ ଭ୍ରମିତ ହବ, ତାର ଆସକ୍ତି ଛାଡ଼ି ପାରିବେନି, ସେ ନିଷ୍କାମ କର୍ମଯୁଗ ସ୍ତରକୁ ନ ଆସିପାରିଲେ ତାଙ୍କ ମଙ୍ଗଳ ହବନି। ଆଉ ଯୁଗରେ ଗୁରୁଦେବ ସ୍ପଷ୍ଟ କରିଛନ୍ତି, ଆମେ ଦେଖୁଛେ 99% କର୍ମାଧିକାରୀ ଲୋକଗୁଡାକ, ଆଉ କର୍ମାଧିକାରୀ ଲୋକଗୁଡା ସେ କ'ଣ ଭକ୍ତି ଅଧିକାର ବୁଝିବେ? ହବନି, ତାଙ୍କ ପାଇଁ ଏଇ ନିୟମଟା କରା। ଅନାସକ୍ତ ସ୍ଥିତିକି ଆଗେ ଆସ, ଆସକ୍ତ ହୁଅନି, ଆସକ୍ତ ହବନି କହିଲେ କ'ଣ ହବ? ଶହେଥର ପାଠ ପଢ଼ିବ ଭାବିଲେ ତୁମେ ଆସକ୍ତି ହୁଅନି, ଆସକ୍ତି ହୁଅନି, କାନ୍ଦି ପକେଇବ ଆଉ ଘରେ କ'ଣ ହେଲେ କାନ୍ଦି ପକେଇବ, କାନ୍ଦିଲାନି। ଭଗବାନ ପ୍ରତି ଆସକ୍ତିଟା ବଢ଼ିଲେ ସେ ଆସକ୍ତିଟା କମିବ, ଭଗବାନ ପ୍ରତି ଆସକ୍ତି ନ ବଢ଼ିଲେ ଆଉ ଇଏ ମଠ ମନ୍ଦିରଟା କାହିଁ କରେ ଶୁଖିଲା? ଏ ବାବାଜୀ ଖାଲି ରହି ଘଣ୍ଟି ବଜେଇ ଖାଇବା ନାହିଁ କି ନା କ'ଣ? ମଠ ମନ୍ଦିର ଏଇଥିପାଇଁ କରାହେଇଛି, ଜଣେ ଭଗବାନ ପାଖକୁ ଆସିବ, ଭଗବାନଙ୍କୁ ଦର୍ଶନ କରିବ, ଭଗବାନଙ୍କର ସେବା କରିବ, ଭକ୍ତର ସେବା କରିବ, ଭଗବାନଙ୍କୁ ଭିକ୍ଷା ଦେବ, ଭଗବାନଙ୍କ ପାଇଁ କାର୍ଯ୍ୟ କରିବ, ତାଦ୍ୱାରା ତାର ଧୀରେ ଧୀରେ ପ୍ରଭୁ କୃପା ପାଇଲା, ବୈଷ୍ଣବ କୃପା ପାଇଲା, ତାର ଆସକ୍ତିଟା ବଢ଼ିବ, ଏ ଆସକ୍ତିଟା ବଢ଼ିଲେ ସେ ଆସକ୍ତିଟା କମିବ। ଆଉ ଅନାସକ୍ତ କ'ଣ କହିଲେ, କହିଦେଲେ ତୁ ଅନାସକ୍ତ ହେଇଯା, ଅନାସକ୍ତ ସେ ହେଇଯିବ ତ ହବନି। ତେଣୁ ଭଗବାନଙ୍କର ଭକ୍ତମାନେ ଜାଣନ୍ତି ଭଗବାନଙ୍କ ଉଦ୍ଦେଶ୍ୟକୁ, ସେମାନେ ସେମାନେ ସମୟ କାଳ ପରିସ୍ଥିତି ହିସାବରେ ବିଶେଷ କରି ଆଚାର୍ଯ୍ୟ ଜବର ସେ ପ୍ରିନ୍ସିପୁଲଟା ଦେଇ ଦେଇଯାଇଛନ୍ତି। ଆଚାର୍ଯ୍ୟ ପ୍ରିନ୍ସିପୁଲ ତୁମେ ଡାଇଭର୍ଟ କରନି, କଲା ମାନେ ଅସୁବିଧାରେ ପଡ଼ିବ ହିଁ ପଡ଼ିବ। ଆଉ ସ୍ପେଶାଲି କଳିଯୁଗ ଗୋଟେ ଭୟଙ୍କର ଯୁଗ, ଏଇ ଯେଉଁ ଜେନେରେସନ ଆସିଗଲାଣି ୟା ପରେ ଆହୁରି ଫାଷ୍ଟ ଜେନେରେସନ ଆସିବ, ସେତେବେଳେ ଏସବୁ କାମ ଦେବନି, କିଛି କୌଣସି ସେ ଦେବନି। ଆଉ ପୁରା ଜଗତ ଗୋଟେ ଅଲଗା ଅଭିମୁଖରେ ବର୍ତ୍ତମାନ ଯାତ୍ରା କରୁଛି। ଆଉ ହିମାଳୟ ରହୁଥିବା ବାବାଜୀଙ୍କର ବୁଲିଲାଣି, କ'ଣ କହୁଛନ୍ତି ସେ ମିଡ଼ିଆ ତାଙ୍କର ଜିନିଷ ବୁଲିଲାଣି, ତୁମକୁ କୁଆଡ଼େ କିଛି ଛାଡ଼ିବେନି, ପଳି ପୁରା ଗୋଟେ କାହାର ଭଜନ ସାଧନ କିଛି ରଖିବନି। ଆଉ ସବୁବେଳେ ଭୟଙ୍କର ଯୁଗ, କମ୍ୟୁନିକେସନ ଯେତେ ଫାଷ୍ଟ ହେଲା ଗୋଟେ ମନରେ ଚଞ୍ଚଳ ଲୋକଗୁଡାକ ଚଞ୍ଚଳ ନା ବର୍ତ୍ତମାନ, ଆଉ ଜପ କ'ଣ ଭଜନ କରି, କମ୍ୟୁନିକେସନ ସବୁବେଳେ ତାଙ୍କର ହେଇଯାଉଛି ନା, ଇଜି କମ୍ୟୁନିକେସନ, ସେତେବେଳେ ମୋବାଇଲ ନଥିଲା, ଚୁପଚାପ ବସୁଥିଲା ଗୋଟେ ମଣିଷ, ଯେ ମୋବାଇଲ ଯେତେବେଳେ ନାହିଁ ତୁମ ମନଟା ସ୍ଥିର ରହିବ, ତୋର ଏନଗେଜମେଣ୍ଟ ଅଧିକା ମିଳିବ ମୋବାଇଲରେ ରହିଲେ, ତୁମେ ଯାହା କରୁଛ ଚଞ୍ଚଳ ମନରେ କରୁଛ, ଆଉ କିଛି ତୁମର କାମ ଦେବନି, ସେଇଟା ସବୁ ଖାଲି ମୁଣ୍ଡ ଏଣେ ତେଣେ କରୁଥିବ, ଏଇଟା ହେଲା ସେଟା ହେଲା, ତା ଭିତରେ ତ ସବୁ ରହିଛି, ମାୟା ପୁରା ପଶିକି ତା ଭିତରେ ରହିଛି। ଆଉ ସେଇଟାକୁ ସରକାର ବର୍ତ୍ତମାନ ଅପରିହାର୍ଯ୍ୟ ଅଙ୍ଗ କରିଦେଲା, ବଞ୍ଚିପାରିବନି ନହେଲେ, ଏମିତି କରିଦେଇଛି। ଆଉ ଗ୍ୟାସ ଆଣିବ ମୋବାଇଲ କ'ଣ, ଯୁଆଡ଼େ ଯିବ ତ ମୋବାଇଲ ନମ୍ବର ଦିଅ, ମଲା ବେଳକୁ ଜମାରା ଯିବ ମୋବାଇଲ ନମ୍ବର ମାନିବି କ'ଣ ଠିକ ଠିକଣା ନାହିଁ, ଆଜିକାଲି ଏମିତି ନିୟମ ହେଇଗଲା, ତ ମୋବାଇଲ ନମ୍ବର ଅଛି ତ ତୁ ଜମରୁ ଜମ ଲୋକକୁ ରେବି ନହେଲେ ନେବିନି, ସବୁବେଳେ ମୋବାଇଲ ନମ୍ବର ସବୁ ଯୁଆଡ଼େ ଯିବ ମୋବାଇଲ ତୋ ମୋବାଇଲ ନମ୍ବର ଦିଅ, ସେ ଫ୍ଲାଇଟ ଟିକେ ଲେଟ୍ ହେଇଗଲେ ସେ ଫୋନ୍ କରୁଛନ୍ତି ତୁମର ମୋବାଇଲ ନମ୍ବର ଦିଅ, ଆରେ ଝିଅଟା ତୁ ତୋତେ କାଇଁ ମୋବାଇଲ ନମ୍ବରଟା ମୁଁ ଦେବି, ସେ ସାଙ୍ଗେ ସାଙ୍ଗେ କହିଦେବ, ସେ ଟିକେଟ୍ କାଟୁଛି ଚେନ୍ନାଇରେ, ସେ ଆଜ୍ଞା 25 ମିନିଟ୍ ଲେଟ୍ ହେଇଛି ଫ୍ଲାଇଟ, କୁହେ ହଉ ତାହେଲେ 5 ମିନିଟ୍ ଲେଟ୍ ହଉ କ'ଣଟା ହେଲା, ନା ତୁମ ମୋବାଇଲ ନମ୍ବର ଅଛି, ମାନେ ମୋବାଇଲ ନମ୍ବର କିଏ ଜରୁରତ ନାଇଁ, ଆପଣ ଦେନ ଚାହିଁ ଅଗର ଫିର୍ ଲେଟ୍ ହଗା ତ ମେସେଜ ଏସେ ନେଇ ଡାଲୁ ମୁଁ ଦେଖ ଲୁଙ୍ଗା ଛୋଡ଼ ଦେଇଛି, ସେ ଜବରଦସ୍ତି ନାହିଁ ତୁମକୁ ଦେବାକୁ ପଡ଼ିବ ମୋବାଇଲ ନମ୍ବର, ସିଷ୍ଟମ ଏମିତି ବନେଇ ଦେଲେଣି, ପୁରା ବଞ୍ଚିବାର ଗୋଟେ ଅଙ୍ଗ ଭଳିଆ କରିଦେଲେଣି, ଚଞ୍ଚଳ ମନ ଭିତରେ ଗୋଟେ ହରିଭଜନ ହବନି, ମନଟା ସିନା ସ୍ଥିର ହେଲେ ଗୋଟେ ତାର ଗୋଟେ ଲକ୍ଷ୍ୟଟା ସେ ସ୍ଥିର କରିବ, ସବୁବେଳେ ଗୋଟେ ବିଚଳିତ ଅବସ୍ଥା ଆସିଗଲା, ଚାଲିଛି ଆଉ ଆଗକୁ ବନ୍ଦ କ'ଣ କରା, ଏଥିରେ କିଛି ଆଉ ବନ୍ଦ ଉପାୟ କିଛି ନାହିଁ। ଆଉ ଯେଉଁମାନେ ତା ଭିତରେ ଗମ୍ଭୀର ରହିପାରିବେ, ଯେଉଁମାନେ ତାଙ୍କର ନିଜର ସଂକଳ୍ପ ଶକ୍ତି ରହିପାରିବ ଗୁରୁ ବୈଷ୍ଣବଙ୍କୁ ଧରିକି, ସେମାନେ କ'ଣ ବଞ୍ଚିପାରିବେ, ନହେଲେ ସମାଜରେ ସବୁଠୁ ଆବଶ୍ୟକତା ବୋଲି ମନେ କରିକି ତୁମେ ଜୀବନ ସାରା ହିଁ କେବଳ ଚାଲିବ, ଏଇଟା ତ ଆବଶ୍ୟକତା, ନହେଲେ ଚଳି ହବନି, ନ ଲୋକ ଚଳୁଛନ୍ତି ନା ନାହିଁ, କିଛି ଆବଶ୍ୟକ ନାହିଁ, ସବୁବେଳେ ସବୁ ଯେ ସବୁବେଳେ ଆବଶ୍ୟକ ଅଛି କିଛି ଆବଶ୍ୟକତା ନାହିଁ। ଆଉ କହିଲେ କାମ ହେଲା, ସେ ସେଇଭଳି ଭାବରେ ତିଆରି କରିବେ ସବୁ ତାର ପ୍ରିନ୍ସିପୁଲ ଗୁଡ଼ିକ, ଏବେ ଦେଖ ସବୁ ଅନଲାଇନ୍ ହେଇଗଲାଣି, ଅନଲାଇନ୍ ଏ ଛୁଆଗୁଡ଼ା ସବୁ ନଷ୍ଟ ହେଇଗଲେ, ବାପା ମାଆ ମାନେ ସବୁ କାନ୍ଦୁଛନ୍ତି, ଛୁଆଗୁଡ଼ାକ ସବୁ କ'ଣ ଅନଲାଇନ୍ କ୍ଲାସ, ଆଉ ମୋବାଇଲ ଅନଲାଇନ୍ ସେ କେଉଁ ମୋବାଇଲ 10 ମିନିଟ୍ ଦେଖିବନି ତାର ଗଲା, ଜପ ହବ ଯେତିକି ଭକ୍ତ ଛୁଆ ସବୁ ଅପହପ କରୁଛ ଚାର୍ଜ ହେଲେ, ଯାହାକୁ ପଚାରିଲେ ଆଉ ଜପ କରୁନୁ କି, ଛୁଆଟି ବେଳେ 16 ମେଳା ବର୍ତ୍ତମାନ 6 ମାସ ଏଇ 2 ବର୍ଷ ଭିତରେ ଦେଖିଲ 4 ମେଳା ପହଞ୍ଚି ଗଲାଣି, ଏଇଟା କ'ଣ ଆଜ୍ଞା ପଢ଼ା ପ୍ରେସର ବହୁତ ହେଇଗଲା, କଣ ପଢା ପ୍ରେସର ମାଗ ପଚାର ମୋବାଇଲ ସବୁ ଖାଇଦେବ ଇଏ ପୁରା ହିପି ସମାଜ ବନେଇଦେବ ପୁରା ମୁଁ ଦେଖାଉ ଜଳ ଜଳ କରି ପୁରା ହିପି ହେଇଯିବ ଏସବୁ ଏ ଡିଭୋର୍ସ ପରସେଣ୍ଟ ସେମିତି ବଢ଼ିଲାଣି ଅବୈଧ ସମ୍ପର୍କ ସେମିତି ବଢ଼ିଲାଣି ସବୁଗୁଡା ବଢ଼ିଗଲାଣି ତା କାଲକୁଲେସନଟା ସବୁ ଦେଖୁଛୁ ବସି ବସି ଗାରି ବାବା ଇଏ କଣ ହବରି ଇଏ ପୁରା ଭାରତ ବିଦେଶ ବୁଦା ହେଇଛ ଆଉ ବିଦେଶଠୁ ଖତରନାକ ହେଇଛ ଇଏ ଲୋକଟା କଣ ଏତେ ଗୁଡା ହାୟର ତତ୍ତ୍ୱ ଗୁଡା ଧରିପାରିବେ ସେଥିପାଇଁ ଭଗବାନ ମନା କଲେ ସବୁ ଆସକ୍ତ ଯିବ ଏମାନଙ୍କୁ ଡିଷ୍ଟର୍ବ କରନି ଆମକୁ ଆଟଲିଷ୍ଟ ଅନାସକ୍ତ ଜିନିଷଟା ଶିକ୍ଷା ହବ ନିଷ୍କାମ କର୍ମ ଯୋଗ ସ୍ତରକୁ ଆଣେ ଏତିକି କହିସାରିକି ତିରିଶ ନମ୍ବର ଶ୍ଳୋକକୁ ଗଲେ ଭଗବାନ ସରିଗଲା ଜ୍ଞାନୀର କର୍ମ କରିବାର ପଦ୍ଧତି କହିଲେ ଅଜ୍ଞାନୀର କର୍ମ କରିବାର ପଦ୍ଧତି କହିଲେ ଭଗବାନ ପୁଣି କନକ୍ଲୁଜନ ଦେଲେ ଛବିଶ ଶ୍ଳୋକକୁ ପୁଣି କନକ୍ଲୁଜନ ଆଣିକି ଦେଲେ ବର୍ତ୍ତମାନ କହୁଛନ୍ତି ମୟି ସର୍ବାଣି କର୍ମାଣି ସନ୍ନ୍ୟାସାଧ୍ୟାତ୍ମ ଚେତସା ନିରାଶି ନିର୍ମମ ଭୂତ୍ୱା ୟୁଦ୍ଧ ସ୍ୱବିଗତ ଜ୍ୱର ତାହେଲେ କେମିତି କର୍ମ କରିବ ପୁଣି ତାକୁ ପୁଣି ଘୁରେଇଲେ ଏତେ ଗୀତାର ବାଣୀକୁ ଏମିତି ଏମିତି ପ୍ରଭୁ ଖଞ୍ଜି ଖଞ୍ଜିକି ସବୁ କହିଛନ୍ତି ନିଜ ନିଜ ମୁଖ ନିଃସୃତ ବାଣୀ ନା ଏଟା ଜଗତର ରହିବ ସବୁଦିନ ପାଇଁ ଯିବ ଏଟା ଗାଇଡଲାଇନ ଭଳିଆ ଇଏ ଲାଇନ ପ୍ରିନ୍ସିପଲକୁ ହଟେଇଲା ମାନେ ତୁମେ ଆଉ ଭାଗବତ କର କୋଉ କଣ କୋଉ ପ୍ରିନ୍ସିପଲଟା ଇଏ କର ସେ ମହାନ ଶାସ୍ତ୍ର ସବୁ କିନ୍ତୁ ୟା ପ୍ରିନ୍ସିପଲ ୟା ଫାଉଣ୍ଡେସନ ଉପରେ ସବୁ କାମ କରିବ ନା ଉଚ୍ଚ ଜିନିଷଟା ତୁମେ ଆଲୋଚନା କର ଯାହା କର ତୁମର ଏ ଫାଉଣ୍ଡେସନଟା ନାହିଁ ମାନେ ତୁମେ ସେଥିରେ ତା ଫଳଟା ଏଠି ପାଇପାରିବନି ଶାସ୍ତ୍ର ସୁଦ୍ଧା କର ଯାହା କର ସେଥିପାଇଁ ଆଗେ ଆମକୁ କୁହାଯାଏ ଗୀତା ପଢ ଗୀତା ପଢ ମୟି ସର୍ବାଣି କର୍ମାଣି ଭକ୍ତିଟାକୁ ଲେଖିଲେ ଅତେବ ହେ ଅର୍ଜୁନ ଓଡ଼ିଆଟା ପଢିବା ଦରକାର ହେ ଅର୍ଜୁନ ତୁମେ ସମସ୍ତ କର୍ମ ମୋତେ ସମର୍ପଣ କରି ତୁମର ମନ ମୋଠାରେ ସ୍ଥିର କରି କୌଣସି ଫଳ କାମନା ନ ରଖି ଏବଂ ମିଥ୍ୟାଙ୍କର ଆଳସ୍ୟହୀନ ହୋଇ ଯୁଦ୍ଧ କର ପୁଣି ଯୁଦ୍ଧ କର୍ମ କେମିତି କରିବ କର୍ମ କରିବାର ପ୍ରିନ୍ସିପଲ କହିଲେ ଭକ୍ତିମୟ ଠାକୁର କହୁଛନ୍ତି ହେ ଅର୍ଜୁନ ତୁମେ ତତ୍ତ୍ୱଜ୍ଞାନ ସମ୍ପନ୍ନ ଆଧ୍ୟାତ୍ମ ଚେତା ହୋଇ ପ୍ରାକୃତ ଅହଙ୍କାର ଓ ଫଳକାମନା ପରିତ୍ୟାଗ ପୂର୍ବକ ସମସ୍ତ କର୍ମ ମୋଠାରେ ଅର୍ପଣ କର ଏବଂ ସନ୍ତାପ ପରିତ୍ୟାଗ ପୂର୍ବକ ତୁମର ସ୍ୱଧର୍ମ ଯୁଦ୍ଧ ତାହା ଅବଲମ୍ବନ କର କଣ ସ୍ୱଧର୍ମ ହେଲା ଯୁଦ୍ଧ ଅର୍ଜୁନ ପଚାରିଲେ ତାର କଣ କରିବି ଜ୍ଞାନୀ ଭଳିଆ କର୍ମ କରିବି କି ଅଜ୍ଞାନୀ ଭଳିଆ କର୍ମ କରିବି କଣଟା କରିବି ଆପଣ ତ କହିଲେ କଣ ସେଟା ଅହଙ୍କାର ବିମଡ଼ାତ୍ମା ପ୍ରକୃତ ଗ୍ରିହ ମାନେ ଆଉ ଦ୍ୱିତୀୟ ଶ୍ଳୋକ କଣ କହିଲେ ପ୍ରକୃତ ମାନେ ପରେ ଶ୍ଳୋକ କହିଲେ ତତ୍ତ୍ୱବିତ ମହାବାହୁ ଗୁଣ କର୍ମ ବିଭାଗ ତାର ମୁଁ କେମିତି କରିବି ଏଠି ଏଇଭଳି ତୁମେ କର୍ମ କର କଣ ମୟିତି ଯସ୍ମାତ୍ ଏବଂ ତସ୍ମାତ୍ ପରିନିଷ୍ଠସ୍ତ୍ୱମ୍ ଆଧ୍ୟାତ୍ମ ଚେତସା ସ୍ୱାତ୍ମ ତତ୍ତ୍ୱ ବିଷୟକ ଜ୍ଞାନେନ ସର୍ବାଣି କର୍ମାଣି ରାଗୀଭୃତ୍ୟବହି ପରେଶ ସନ୍ନ୍ୟାସ ଅର୍ପିତ୍ୱମ୍ ଯୁଦ୍ଧସ୍ୱ କର୍ତ୍ତୃତ୍ୱ ଅଭିମାନ ଅଭିମାନ କର୍ତ୍ତୃତ୍ୱ ଅଭିନିବେଶ ଶୂନ୍ୟ ଏ କର୍ମ କରିବାର ବା ନିଷ୍କାମ କର୍ମର ସୂତ୍ରଟାକୁ ଦେଉଛି କଣ କହିଲେ ଯସ୍ମାଦେବ ତସ୍ମାତ୍ ଯେହେତୁ ତୁମେ ପରିନିଷ୍ଠତ୍ଵ ଅଧ୍ୟାତ୍ମ ଚେତସ ତୁମେ ଆତ୍ମଜ୍ଞାନ ତୁମର ଅଛି ଜ୍ଞାନର ଜ୍ଞାନୀ ଅଜ୍ଞାନୀର କର୍ମ କରିବା ପଦ୍ଧତି କହିଲେ ଜ୍ଞାନୀର କର୍ମ କରିବା ପଦ୍ଧତି କହିଲେ ଅଜ୍ଞାନକୁ ବିଚଳିତ ନ କରିବା ପାଇଁ କହିଲେ କହିସାରି ବର୍ତ୍ତମାନ ଅର୍ଜୁନ ଅର୍ଜୁନଙ୍କୁ ପଚାରିବେ ଅର୍ଜୁନଙ୍କୁ ପଚାରେ ମୋର କେମିତି ଅଧିକାର ମୁଁ କେମିତି କ'ଣ କର୍ମ କରିବି ବା ଗୋଟେ ଜଣେ ଜଣେ କେମିତି ନିଷ୍କାମ ଭାବରେ କର୍ମ କରିବେ ତାର ଉତ୍ତର ଦେଉଛନ୍ତି ଅର୍ଜୁନ ତୁମେ ହଉଛ ପରିନିଷ୍ଠିତ ତୁମର ଆତ୍ମଚେତନା ଅଛି ଆଧ୍ୟାତ୍ମଚେତ ଆତ୍ମତତ୍ଵ ବିଷୟ ଏକ ଜ୍ଞାନ ଏନ ଆଧ୍ୟାତ୍ମଚେତ ସେଠି ଅଛନ୍ତି ନା ସର୍ବକର୍ମାଣି ସନ୍ନ୍ୟାସ୍ୟ ଆଧ୍ୟାତ୍ମଚେତ ସନ୍ନ୍ୟାସ ମାନେ ତ୍ୟାଗ କରି ପୂର୍ଣ୍ଣ ସମର୍ପଣ କରି ଆଧ୍ୟାତ୍ମିକ ଅର୍ଥ କଣ କରୁଛନ୍ତି ସ୍ୱାତ୍ମ ତତ୍ତ୍ୱ ବିଷୟକ ଜ୍ଞାନ ଏନ ସ୍ୱ ଆତ୍ମତତ୍ଵ ବିଷୟକ ଜ୍ଞାନରେ ସର୍ବାଣି କର୍ମାଣି ସବୁ କର୍ମ ଗୁଡିକ ମୋତେ ଅର୍ପଣ କରିବ ଏଠି କଣ କହିଲେ ସର୍ବାଣୀ ମୟି ସର୍ବାଣି କର୍ମାଣି ସନ୍ନ୍ୟାସ୍ୟ ସମସ୍ତ ମୋ ଠାରେ ସମସ୍ତ କର୍ମକୁ ସନ୍ନ୍ୟାସ ସମ୍ପୂର୍ଣ୍ଣ ରୂପରେ ଅର୍ପଣ କର ଆଚ୍ଛା କେମିତି ଅର୍ପଣ କରିବ ବଳଦେବ ଦର୍ଶନ ଲେଖିଲେ ଟୀକାରେ ରାଗୀ ଭୃତ୍ୟବ ମୟି ପରେଶ ମୁଁ ହଉଛି ପର ଈଶ ପର ଈଶ କିଏ ରହିଲେ ବ୍ରହ୍ମା ଆଉ ଶିବ ମୁଁ ତାଙ୍କଠୁ ପର ଆଚ୍ଛା ସନ୍ନ୍ୟାସ ମୁଁ ଯୋଉ ସବୁ ସମର୍ପଣ କରିବି କେମିତି କରିବି ନା ରାଜ୍ଞ ଭୃତ୍ୟ ରାଜାକୁ ରାଜା ରାଜା ଯିଏ ଚାକର ଭୃତ୍ୟ ଭୃତ୍ୟ ରାଜାକୁ ଯେମିତି ସବୁ ସମର୍ପଣ କରିକି କର୍ମ କରେ ଭୃତ୍ୟଟା ଚାକରଟା ସେ ରାଜାର ଯେତେବେଳେ ସେବା କରେ ଭୃତ୍ୟଟା ରାଜାର ସେବା କରେ କ'ଣ କରେ ନିଜକୁ ସମର୍ପଣ କରିଥାଏ ସବୁକି ସମର୍ପଣ କରିକି ସେବା କରେ ଆଉ ଯାହା କରେ ରାଜା ପାଇଁ କରେ ଏଭଳି ସବୁ କର୍ମ ମୋ ପାଇଁ କରିବ ଇ କର୍ମ କରିବା ପଦ୍ଧତି କଳିଯୁଗରେ ଆଣ୍ଠି ଯିବେ ଆଉ ଇଏ ବଡ଼ ବଡ଼ କଥା ଗୁଡା କାହିଁ କହିଲେ କ'ଣଟା ହବ ଏଗୁଡ଼ା ଆମେ ସବୁ ବସି ବସିକି ଦେଖିକି ଶୁଣୁଛୁ ଅନ୍ୟ ଏଦ୍ରାଳ ଶାସ୍ତ୍ର କହିଦେଉଛନ୍ତି ଆରେ ଆରେ ନିଜ କଥା କେତେ ଚିନ୍ତା ହଉଛି ନିଜ ପାଇଁ କେତେ ଚିନ୍ତା ହଉଛି ଭଗବାନ ପାଇଁ କଣ ହଉଛି ଆମେ ଦେଖିଦେଲେ କହିଦେବୁ ଏ ଗୁରୁ ବୈଷ୍ଣବ ସେ ଦୃଷ୍ଟି ଗୁଡା ସବୁ ଦେଇକି ଯାଇଛି ଗୁରୁଦେବ ସେଟା ଦୃଷ୍ଟିଟା ଦେଇକି ଦେଇଛି ନା ଆମକୁ ଆଉ ଆମେ ଦେଖିଦେଇଛୁ ସାଧୁଙ୍କ ଦୂର ଆଉ ଆମେ କଣ ପାଠ ପଢି ପାରିବ ତୁମେ ଏ କେଡ଼ ବଡ଼ ବଡ଼ କେତେ ବଡ଼ ବଡ଼ କଥାକୁ ଆମେ ଧରିଦେବୁ ସାଙ୍ଗେ ସାଙ୍ଗେ ତୁମେ ତୁମ ପାଇଁ କେତେ ଓରେଡ଼ ତୁମର ଖାଇବା ପିଇବା ରହିବା ଲୁଗାପଟା ତୁମ ବ୍ୟବସ୍ଥାରେ କେତେ ରହିଛି ତୁମ ବ୍ୟବସ୍ଥାରେ କେତେ ରହିଛ ଆଉ ଭଗବାନଙ୍କ ପାଇଁ କ'ଣ କହୁଛ ଆମେ ଅନ୍ୟ ଦେଇ କହିଦେବୁ ପଟକିନି ଆଉ କେହି ଭଜନ କରୁଛ ଏଗୁଡ଼ା ଆମେ ସବୁ ଦେଖିଛୁ ଆଉ ସେ ଯୋଉ ଆମର ଯୋଉ ସମାଧି ଭାଙ୍ଗିଦେଲେ ଆମର ସେ ସରକାର ଯୋଉ ରହୁଥିଲେ ଯୋଉ ଭଜନକୁଟର ଗୁରୁଦେବ ରହୁଥିଲେ ଆଉ ସେଠି କ'ଣ ମାର୍ବଲ ପଡ଼ିଥିଲା ନା କ'ଣ ମାର୍ବଲ ନଥିଲା ନା ସେ ଗୁରୁଦେବ ବିଦେଶ ପଳେଇଛନ୍ତି ସେଠି ଟିକେ ଆମର କ'ଣ ମାଟି ଫାଟି ମୂଷା ଗୁଡା ଗୁଡ଼ି କରନ୍ତି ଉଇ ଉଠେ ବୋଲି ତାକୁ ମାର୍ବଲ ପକେଇଛନ୍ତି ଗୁରୁଦେବ ଆସିଲା କ'ଣ ଭିତରକୁ ଗଲେ ନା କ'ଣ ମୁଁ ଯେତେବେଳେ ନଥିଲି ଗୁରୁଦେବ ଭାରି ବିରକ୍ତ ହେଲେ ନା କାହିଁକି ସେଗୁଡ଼ା ମାର୍ବଲ ଫାର୍ବଲ ପକେଇଲ ପଇସା ଗୁଡ଼ା ସବୁ ନଷ୍ଟ କଲ ଭଗବାନଙ୍କର ପଇସା ମୋ ଗୁରୁଦେବ ଆସିଥିଲେ ଏଠି ରହିଥିଲେ ଏଗୁଡ଼ା କାହିଁକି ତୁମେ ଏଗୁଡ଼ା ପକେଇଲ କ'ଣ ଦରକାର ଏଗୁଡ଼ା ସବୁ କରିବା ଆଉ ସବୁ ସମସ୍ତେ କହିଲେ ଆପଣ ଏଠି କାହିଁକି ରହୁଛନ୍ତି ସେ ମନ୍ଦିର ଇନାଗୁରେସନ୍ରେ ଆପଣ ପଳାଉନାହାନ୍ତି ସେଠି ରହିବେ ଆମର ମନ୍ଦିର କୋଠାଘର ହେଇଗଲାଣି ନା ନା ମୁଁ ଯିବିନି ମୋର ଏଇଟା ଗୁରୁଙ୍କ ଜାଗାଟା ଗୋଟେ ସ୍ମରଣ ଆସୁଛି ମୋର ଏଇଟା ମୁଁ ଛାଡ଼ି କେମିତି ଯିବି ନିଜର ବ୍ୟବସ୍ଥା ଉପରେ ଯେଉଁମାନେ ରହିଲେ ନିଜର ବ୍ୟବସ୍ଥା ନିଜର ଭବିଷ୍ୟତ ନିଜର ଚିନ୍ତା ସେମାନେ କି ଭୋଜନ କରୁଛନ୍ତି କି ଭୋଜନ କରୁଛନ୍ତି କି ପ୍ରବଚନ ଦେଉଛନ୍ତି ଏଇଟା ମୋତେ ପାଠ ପଢ଼ାଇଲେ ହବନି ଯିଏ ଯାହାକୁ ପାଠ ପଢିବା କଥା ପଢାଅ ଯିଏ ଯିଏ ସାଧୁଙ୍କୁ ଦେଖିନି ଯିଏ ସାଧୁଙ୍କ ପାଖରେ ପ୍ରାକ୍ଟିକାଲ ଲାଇଫଟା ତାକୁ ସାଧୁ କୃପା କରୁନାହାନ୍ତି ତାଙ୍କୁ ତୁମେ ପାଠ ପଢାଇବ ଆମେ ଅନ୍ୟ ଦେଇ କହିଦେବୁ ଆମ ଗୁରୁ ଏତିକି ଜ୍ଞାନ ଦେଇଛନ୍ତି ପ୍ରଭୁପାଦଙ୍କ ଦୟାରୁ ଏତିକି ଆମର ଅଛି ତୁମେ ତୁମର କେତେ ବ୍ୟବସ୍ଥା ରହୁଛ ସେତିକି ଆମେ ଖାଲି ଦେଖିବା ପାଇଁ ଚାହୁଁ ତା ମାନେ ତୁମେ ତୁମ ବ୍ୟବସ୍ଥା ରହୁଛ ମାନେ ତୁମେ ସବୁବେଳେ ତୁମ ପାଇଁ ଓରିଟ ଏଇ ତୁମେ କର୍ମ ପ୍ରିନ୍ସିପଲରେ ଫେଲ୍ ହେଇଗଲ ସବୁ ଭଗବାନଙ୍କ ପାଇଁ ସବୁ କରିବାକୁ ପଡିବ ସେଇଟା ଶିଖ ସେଇଟା କଲେ ତୁମ ଭଜନଟା ଆରମ୍ଭ ହବ ଏଇଠି କହିଲେ ମୟି ସର୍ବାଣୀ କର୍ମାଣି ସନ୍ୟାସ୍ୟ ସବୁ କର୍ମ ଗୁଡିକ ମୋ ମୋ ପାଇଁ କର ନିଜ ଚିନ୍ତା କିଛି କରନି ଆଧ୍ୟାତ୍ମିକ ଚିତ୍ତ ସେଠି କହିଲେ ଆତ୍ମନିଷ୍ଠ ହେଇକି ମୋ ପାଇଁ ସବୁ କର୍ମ କର ତାପରେ ତୁମେ ଦେଖ ମୁଁ ତୁମ ଦାୟିତ୍ୱ ନଉଛି କି ନାହିଁ ଆଗେ ସେ କର୍ମକାଣ୍ଡି ଭଳିଆ ତୁମର ବ୍ୟବସ୍ଥା କଲା ପରେ ମୁଁ ଯାହା ଭଗବାନଙ୍କର ସବୁ କଣ୍ଡିସନ ବର୍ତ୍ତମାନ ସବୁ କଣ୍ଡିସନ କାହାକୁ ସେବା କରିବା ପାଇଁ ମୁଁ ଏମିତି କଲେ ସେମିତି କରିବି ଏଠି କରିବିନି କି ଭଜନ କରିବ ଏଇଟା ଗୋଟେ ଚାକିରି କଲେ ଚାକିରି କଲା ଭଳିଆ ତୁମେ ଭାବୁଛ ସେବା ବୋଲି ତୁମେ କୁହନି ସମସ୍ତଙ୍କର ଗୋଟେ ସ୍ୱାର୍ଥପୂର୍ଣ୍ଣ ହୃଦୟ ଭଗବାନ କଥା କିଏ ଚିନ୍ତା କରନ୍ତିନି ଯେ କିଏ ଯିଏ ଭଗବାନ କଥା ଚିନ୍ତା କରନ୍ତା ମୁଁ ଏଇଟା ନକଲେ ପ୍ରଭୁ ଆଜି ଅସୁବିଧାରେ ପଡ଼ିବି କି ନାହିଁ ମହାଦୁର ଖାଉଛନ୍ତି ବା ମୁଁ ଆଜି ଏଇଟା କରୁଛି ବା ମୁଁ ମନ୍ଦିରରେ ସେ ଝାଡ଼ୁଟା ମାରୁଛି କି ମୁଁ କି ସେଇ ଚିନ୍ତାଟା ଯାହାର ନାହିଁ ତାର ଭଜନ ନାହିଁ କର୍ମଟା ତ୍ୟାଗ କରିପାରୁନି ଆଉ ସେ କ'ଣ ଭଜନ କରୁଛି ଖବରେ ଏଠି କହିଲେ ଯଥା କର୍ମାଣି ରାଗି ଭୃତ୍ୟ ମୟି ପରେ ସନ୍ୟାସ ଅର୍ପୟିତ୍ୱା ସନ୍ୟାସ ଅର୍ଥ ଅର୍ପୟିତ୍ୱା ସନ୍ୟାସ ଶବ୍ଦକୁ ଅର୍ଥ କଲେ ଏ ପୁଅପଦ ଲେଖିଛନ୍ତି ସବୁ ସମର୍ପଣ କରିକି ରାଜାକୁ ଯେମିତି ଚାକରଟା ସବୁ ସମର୍ପଣ କରିବାକୁ ପଡ଼ିକି ରହିଥାଏ ଆଉ ଭୃତ୍ୟ ଲେଖିଲେ ପରେ ସହ ସନ୍ୟାସ ଅର୍ପୟିତ୍ୱା ଯୁଦ୍ଧସ୍ୱ ସବୁ ଅର୍ପଣ କରିକି ଯୁଦ୍ଧ କର ଅର୍ଜୁନ ପଚାରେ ମୁଁ କ'ଣ କରିବି ଏମିତି କର ଯୁଦ୍ଧସ୍ୱ କର୍ତ୍ତୃତ୍ୱ ଅଭିମାନ ବିବେକ ଶୂନ୍ୟ କେଉଁ ଅର୍ଥ କଲେ ସନ୍ୟାସ ଅର୍ପୟିତ୍ୱା ଯୁଦ୍ଧସ୍ୱ ଆଚ୍ଛା ସନ୍ୟାସ ଅର୍ଥର ଦୁଇଟା ଅର୍ଥ ନେଲେ ସନ୍ୟାସ କ'ଣ କହିଲେ ଅର୍ପୟିତ୍ୱା ଆଉ କର୍ତ୍ତୃତ୍ୱ ଅଭିମାନ ଅଭିନିବେଶ ଶୂନ୍ୟ ନିଜକୁ କର୍ତ୍ତା ବୋଲି ହବନି ମୁଁ ଏଇଟା ଯୁଦ୍ଧ କରୁଛି ମୁଁ ଏ ଯୁଦ୍ଧର ସଫଳ ଲାଭ କଲି ସବୁ ନାହିଁ ମୁଁ ସବୁ ମୁଁ କୃଷ୍ଣଙ୍କ ପାଇଁ କରୁଛି କୃଷ୍ଣ ହେଉଛି ରାଜା ମୁଁ ହେଉଛି ଚାକର ଆମ ଭାବନା ହଉଛି ବଡ ସୁଖ ମାନେ ଗୀତାରେ ଫେଲ୍ ହେଇଯିବା ଆମେ, ଗୀତା ତତ୍ତ୍ୱକୁ ବୁଝିବା କଷ୍ଟ, ସବୁବେଳେ ଗୋଟେ କଣ୍ଡିସନାଲ ଜିନିଷ ରହିଲେ କେମିତି କରୁଛ ଜଣେ ଭକ୍ତି କରିବ, ତା ସମର୍ପଣ ହବ ଆସିବନି। ତ ସମର୍ପିତ ଆତ୍ମା ଜୀବନରେ କୌଣସି ଜିନିଷ କଣ୍ଡିସନରେ ଚାଲୁନି। ତୁମେ ଦେଖ ସଂସାରରେ ଯେତେ କାମ କର୍ମ ଲୋକ କରନ୍ତି ସେ ବେଶୀ କଣ୍ଡିସନ କରନ୍ତିନି, ଯେତେବେଳେ ଭକ୍ତି କି ଜଣେ ଧର୍ମ ପ୍ରଥମକୁ ଚାଲିଲେ ତାର ବେଶୀ କଣ୍ଡିସନ ଭାବନାଟା ଆସେ, ସବୁବେଳେ ଆସେ। ସେ ଯୋଉ କଣ ଚାକିରି କରନ୍ତି ପ୍ରଭୁ, ଭାବିଲେ ତୁମେ ପ୍ରଥମେ କି ଚାକିରି କରିଥିଲ, ଯୋଉ ଚାକିରିଟା ଜଏନ କଲ କଣ ଡାଇରେକ୍ଟ ଗଭର୍ଣ୍ଣମେଣ୍ଟ ତୁମକୁ ଦେଇଦେଲା, ଆଜ୍ଞା ବାପା ଭରି କରିଦେଲା, ଚିହ୍ନା ପରିଚୟ ଅଛି ତୁମ ବାପା ଚାଲାକ ତ, ଗାଁର ଆମଦିକାର ଥିବ ଧରିକି ଭରି କରିଦେଲା, ସ୍କୁଲ ଆଗରେ ସବୁ ଭରି କରନ୍ତିନି କି, ଧରିକି ଦୁଇ ଚାରି ଜଣ ଲୋକଙ୍କୁ କଣ ମୋ ପୁଅଟାକୁ ଭରି କରିଦେ ଭରି କରିଦେ, ଏଟା ଆଢ଼କ ନା କଣ କୁହନ୍ତି ବା, ହଁ ସେଥିରେ କଣ ଆଗେ ହେଡ଼ମାଷ୍ଟର ଆସିବ, ହେଡ଼ମାଷ୍ଟର ଠିକ ଅଛି ତୁ ଖାଲି ରହ, ଖାନା ପିନା ଦରମା ବିନା କୁହନ୍ତିନି, ଖାଇ ପିଉ ଦରମା ନାହିଁ, ଛଅ ମାସ ଯିବ, ଛଅ ମାସ ଗଲା ପରେ ସେ ପୁଣି ସେ ସ୍କୁଲ ଇନ୍ସପେକ୍ଟର କହିବ ସାର୍ ଏ ଗୋଟେ ପିଲା ଗୋଟେ ରଖି ତାକୁ ହେଲେ ଦିଅନ୍ତୁ ତ ମାସିକ ହାତ ଖର୍ଚ୍ଚ ଦିଅନ୍ତୁ। ଦେଖ ସେତେବେଳେ ତୁମର କିଛି ନଥିଲା, ଯେତେବେଳେ କିଛି ଦରମା ନଥିଲା ସେତେବେଳେ ଆଶାର ପ୍ରତ୍ୟେକ ଲୋକକୁ ତୁମେ ଦେଖ ସେତେବେଳେ କିଛି କଣ୍ଡିସନ ନଥିଲା, ଲୋକ ବୁଢା ହେଇଯାଉଛନ୍ତି, ହଁ ମୋର ତ ହେଇଯିବ ଏତେ ଦିନ ରହିଲେଣି ହେଇଯିବ ବୋଧେ ମୋର କ'ଣ ଏଟା ଫୁଲ୍ ପେମେଣ୍ଟ ମୋର ପରମାନେଣ୍ଟ ହେଇଯିବ, ସେଠି ଆଶା ରହୁଛି। କିନ୍ତୁ ଧର୍ମରେ ଲୋକ ଧର୍ମରେ ଆସୁ ଆସୁ ଲୋକର କଣ୍ଡିସନ ତାଙ୍କ ସାଙ୍ଗେ, ମୁଁ ଏମିତି କଲି କାହିଁ ହେଲାନି, ଏମିତି କଲି ତା ହେଲାନି, ସାଙ୍ଗେ ସାଙ୍ଗେ ଲୋକର କଣ୍ଡିସନ ନାହିଁ। ଏସବୁ ତୁମେ କେତେ କର୍ମ ସମର୍ପଣ କରିଛ ଭଗବାନଙ୍କୁ, ପ୍ରଭୁଙ୍କ ପାଇଁ କଣ ଚିନ୍ତା କରୁଛ, ତୁମେ ଚିନ୍ତା କର ତୁମ ବିଷୟରେ ତୁମେ କେତେ ବ୍ୟସ୍ତ ହଉଛ, କିମ୍ବା ଭଗବାନଙ୍କୁ ଯଦି ତୁମର କିଛି ଯୋଗ୍ୟତା ନାହିଁ ଭଗବାନଙ୍କୁ କଣ ପ୍ରାର୍ଥନା କରୁଛ, ପ୍ରଭୁ ଆପଣ ମୋ ପାଇଁ କଣ ବ୍ୟବସ୍ଥା କରୁଛନ୍ତି, ମୋତେ ଆପଣ ସେବାରେ ଲଗାନ୍ତୁ, ମୋ ପାଇଁ କିଛି ବ୍ୟବସ୍ଥା କରନ୍ତୁ। ସେଥିପାଇଁ ଏଇ ସେ କଥା ରାତ ସର୍ବାଣୀ କର୍ମାଣୀ ସବୁ କର୍ମ ଗୁଡିକ କେମିତି କରିବ ନା ରାଗୀ ରାଗୀ ଭୃତ୍ୟବ, ରାଜାର ଚାକର ଯେମିତି କରେ, ମୟି ପରେଶ ମୁଁ ହଉଛି ପରେଶ ସନ୍ନ୍ୟାସ ଅର୍ପିତ ଯୁଦ୍ଧସ୍ୱ, ସନ୍ନ୍ୟାସ୍ୟ ମୁଁ ହଉଛି ପରେଶ ମୋ ଉପରେ ସନ୍ନ୍ୟାସ୍ୟ ଅର୍ପିତ ସବୁ ଅର୍ପଣ କରିକି ଯୁଦ୍ଧ କର, କେମିତି ଯୁଦ୍ଧ କରିବ, କର୍ତ୍ତୃତ୍ୱ ଅଭିମାନ ବିବେକ ଶୂନ୍ୟ, ନିଜକୁ କେବେ ଅଭିମାନ କରିବନି ଯେ ମୁଁ ହଉଛି କର୍ତ୍ତା ବୋଲି। ଆଚ୍ଛା ତାପରେ କଣ କହିଲେ, ଯଥା ରାଜତନ୍ତ୍ର ଭୃତ୍ୟ ସ୍ତଦାଜ୍ଞା କର୍ମାଣି କରୁତି, ଯେତେବେଳେ ରାଜାର ଅଧୀନରେ ଥିବା ଭୃତ୍ୟ ସେଭଳି ଯେଭଳି ତାଙ୍କ ଆଜ୍ଞାରେ କର୍ମ କରେ, ତଥା ମତନ୍ତ୍ରସ୍ତ୍ୱ ମଦ ଆଜ୍ଞା ତାନି କରୁ ଲୋକାନ୍ ସଙ୍ଗୀ ସଞ୍ଜିଘୃକ୍ଷୁ, ଯେମିତି ରାଜାର ଆଜ୍ଞାରେ ଚାକର ସେବା କରେ ସେଭଳି ମୋ ଆଜ୍ଞାରେ ତୁମେ କର୍ମ କର, ବର୍ତ୍ତମାନ ମୁଁ ଆଜ୍ଞା ଦଉଛି ଏ ଲୋକମାନଙ୍କୁ ତୁମେ ସଞ୍ଜିଘୃକ୍ଷୁ ତାମାନେ ତୁମେ ଏମାନଙ୍କୁ ସଂହାର କର, ମୁଁ ଆଜ୍ଞା ଦଉଛି ଏଟା ମୋର ଆଜ୍ଞା, ରାଜତନ୍ତ୍ର ଭୂତ ଆଜ୍ଞା କର୍ମାଣୀ କରୁଛି ତଥା ମତସ୍ତ ମଦ ଆଜ୍ଞା ସେଭଳି ମୋ ଆଜ୍ଞାରେ ତୁମେ ଏମାନଙ୍କୁ ସଂହାର କର। ଆଚ୍ଛା ଏ ସମାସ କଣ ଲଗେଇଲେ, ଆଚ୍ଛା ଆଚ୍ଛା ଅର୍ଜୁନ କହିବ ଆଚ୍ଛା ମୁଁ ଯୁଦ୍ଧ କରିବି, ଆପଣ କହୁଛନ୍ତି ଏମାନଙ୍କୁ ସଂହାର କରିଦେବି, ସଂହାର ମୁଁ କର୍ତ୍ତୃତ୍ୱ ଅଭିମାନ ରଖିବିନି, ଚାକର ଯେମିତି ମାନେ ରାଜାର କଥା ମୁଁ ସେମିତି ମାନିକି କରିବି, ହେଲେ ମୋର ପାପ ଲାଗିବ, ମୁଁ କଲାବେଳେ ମୋର ରାଗ ଲାଗିବ, ଇଏ ମୋର ଶତ୍ରୁ ଇଏ ମୋର ମିତ୍ର, ସେଥିପାଇଁ ପୁଣି କ'ଣ କରାହବ, ଭଗବାନ କହିଦେଉଛନ୍ତି। ତାପରେ ଗୋଟେ ଶ୍ଳୋକରେ କ'ଣ କହିଲେ, କେମିତି କର୍ମ କରିବ, ସର୍ବାଣୀ କର୍ମାଣୀ ସନ୍ନ୍ୟାସ୍ୟ ସ୍ଥିତି ରହିଲା ଆଧ୍ୟାତ୍ମ ଚେତସ ଆତ୍ମନିଷ୍ଠ ହବ, ସବୁ କର୍ମ ଅର୍ପଣ କରିବ, ତାପରେ କ'ଣ କହିଲେ ନିରାଶି, ଏସବୁ ହଉଛି ସବୁଠୁ ବଡ ନିଷ୍କାମ, ଯୁଦ୍ଧ କଲାବେଳେ କାମନା ରଖିବନି, ଏଇଠି କହୁଛନ୍ତି ନିରାଶି, ସ୍ୱାମୀ ଆଜ୍ଞା କରୋମିତି ତତ୍ ଫଳ ଇଚ୍ଛା ଶୂନ୍ୟମ, ମୁଁ ସ୍ୱାମୀ ଆଜ୍ଞାରେ କରୁଛି ଆଉ ରାଜା ମୋତେ କହିଛନ୍ତି ମୁଁ ମୋର କରୁଛି, ସେଭଳିଆ ଭଗବାନ କହିଛନ୍ତି ମୁଁ ମୋର କରୁଛି, ଫଳ ଇଚ୍ଛା ଶୂନ୍ୟମ, ଏଟା ହେଲା ନିରାଶି। ଆଚ୍ଛା ଅତଏବ ମତ୍ ଫଲ ସାଧନାନି ମଦର୍ଥମ ଅମୁନି କର୍ମାଣି ଇତି ଏବଂ ମମତ୍ଵ ବର୍ଜିତ, ନିରାଶି ନିର୍ମମ ସର୍ବତ୍ର ମମତା ଶୂନ୍ୟ, ଏଠି କହିଲେ କଣ କହିଲେ अतएव मत फल साधनानि मदर्थ मुनि कर्माणि इति एवं ममत्व वर्जिता। अतए मोर तृप्तिमूलक अर्थात तृप्ति साधन हाउ आम मोर निमित्त ए सकल कर्म गुड़िक ए प्रकार ममता अर्थात अहंकार शून्य हो कौन कहले अत मत फल साधनानि मदर्थ अमुनि कर्माणि इति एवं ममत्व वर्जित। अच्छा ଏଇ କର୍ମରେ ମୋର ଉପକାର ପ୍ରୀତି ହବ, ଏଇଟା ମୁଁ ପ୍ରଭୁଙ୍କ ପାଇଁ କରୁଛି, ଏହା ଭାବିକି ନିଜର ମମତା ବର୍ଜନ କରିବ। ଏ ଯୁଦ୍ଧଟା ମୁଁ ଭଗବାନ ପାଇଁ କରୁଛି, ନିରାଶି ନିରାଶି ପ୍ରଥମ ଅର୍ଥ କରିଦେଲେ ନିରାଶି, ମୁଁ ସ୍ୱାମୀ ଆଜ୍ଞାରେ କରୁଛି, ମୋର ନିଜର ପଳାଚ୍ଛା କିଛି ନାହିଁ। ଆଚ୍ଛା ନିର୍ମମ, ଏଥିରେ ଭଗବାନଙ୍କର ପ୍ରୀତି ହବ, ମୁଁ ଏଥିପାଇଁ କର୍ମଟା କରୁଛି। ଚେତନାଟା ବଡ଼ ଜିନିଷଟା ନା ଆଉ ନା ସେବାଟା, କାରଣ ମୁଁ ଏତେ ସେବା କରୁଛି ଯାହା ଚେତନାଟା କ'ଣ ପାଇଁ କରୁଛ, କାହିଁକି କରୁଛ, କ'ଣ ଫଳ ଆଶା ଅଛି, କାହାର ପ୍ରତି ଉଦ୍ଦେଶ୍ୟରେ କରୁଛ, କର୍ମ କଲାବେଳେ ସେ ଭାବନାଟା ମନ ଭିତରେ ରହିବା ଦରକାର, ସେଟା ସେବା ହବ। ଆଉ ତୁମେ ଯଦି ଖାଲି ଡ୍ୟୁଟି ବଜେଇବା ପାଇଁ କଲ, ସେଟା କ'ଣ, ସେଟା କ'ଣ ଜୀବନ କ'ଣ, ସେଟା ପୁଣ୍ୟ ଗୁଡ଼ା କିଛି ପାଇବ, ଭକ୍ତି କେଉଁଠୁ ଆସିବ, ସେ ନିଷ୍କାମ ସ୍ତରକୁ ଯାଇପାରିବେ, ସେ ସକାମରେ ଛନ୍ଦି ହେଇକି ରହିବ। ତାପରେ ଶବ୍ଦ କ'ଣ କହିଲେ, ନିରାଶି ନିର୍ମମ ଭୂତ୍ୱା ଯୁଦ୍ଧସ୍ୱ। ତାପରେ ବିଗତ ଜ୍ୱର, ବିଗତ ଜ୍ୱର ତ୍ୟକ୍ତ ବନ୍ଧୁବାନ୍ଧବ ନିମିତ୍ତ ନିମିତ୍ତକ ସନ୍ତାପଶ୍ଚ। ପୂର୍ବ ଲେଖିଲେ ବିଗତ ଜ୍ୱର ଆଳସ୍ୟ ପରାୟଣ ବା ଜ୍ୱରାକ୍ରାନ୍ତ ମନୋବିଶିଷ୍ଟ ନ ହୋଇ, ତୁମେ ଆଳସ୍ୟ ପରାୟଣ ହୁଅନି। ଏଠି ବଳଦେବ ଦର୍ଶନ ଲେଖିଲେ ବିଗତ ଜ୍ୱର ତ୍ୟକ୍ତ ବନ୍ଧୁବଦ୍ଧ ନିମିତ୍ତ ସନ୍ତାପଶ୍ଚ, ବନ୍ଧୁବଦ୍ଧ ହେଇଯିବେ, ମୁଁ କାହିଁକି ଆଳସ୍ୟ ପରାୟଣ, ମୁଁ କାହିଁକି ଯୁଦ୍ଧ କରିବି, ଯୁଦ୍ଧ କଲା ମାତ୍ରେ ବନ୍ଧୁ ଗୁଡ଼ାକ ମରିଯିବେ ସବୁ। ଭୂତ୍ୱା ଇତି ଅର୍ଜୁନସ୍ୟ କ୍ଷତ୍ରିୟତ୍ୱା ଯୁଦ୍ଧସ୍ୱ ଇତି ଉକ୍ତମ। ଅର୍ଜୁନ କ୍ଷତ୍ରିୟ ହେତୁ ଯୁଦ୍ଧ କରିବା ତାଙ୍କର ଧର୍ମ, ସ୍ୱ ଆଶ୍ରମ ବିହିତାନି କର୍ମାଣି ମୁମୁକ୍ଷୁବି କାର୍ଯ୍ୟାଣି ଇତି ବାକ୍ୟାର୍ଥମ। ଏ ବାକ୍ୟର ଅର୍ଥରୁ ବୁଝିବେ, କେବଳ ଏଇଟା ଅର୍ଜୁନ ପାଇଁ କୁହାଯାଉନି, ବଲଦେବଦର୍ଶନ ଲେଖିଲେ ସ୍ୱ ଆଶ୍ରମ ବିହିତାନି, ଯିଏ ଯେଉଁ ଆଶ୍ରମରେ ରହିଛନ୍ତି କର୍ମାଣି, ସେ କର୍ମ ଗୁଡ଼ିକ ମୁଖ୍ୟ ବି ମୁକ୍ତି ପ୍ରାପ୍ତ ପାଇଁ ଇଚ୍ଛା କରୁଥିବା ବ୍ୟକ୍ତିମାନେ କାର୍ଯ୍ୟାଣୀତି ବାକ୍ୟାର୍ଥମ, ସେମାନେ ସ୍ୱ ଆଶ୍ରମ କାର୍ଯ୍ୟ ଗୁଡ଼ିକ କରିବେ। ତେଣୁ ଏଇ ଶ୍ଳୋକରେ ଯେଉଁ ରହିଲା ପାଞ୍ଚଟି କଥା ରହିଲା, ପ୍ରଥମ ହେଲା ମୟି ସର୍ବାଣୀ କର୍ମାଣି, ସମସ୍ତ କର୍ମ ଗୁଡ଼ିକ କ'ଣ କରିବେ ନା ସନ୍ୟାସ୍ୟ, ସବୁ ଅର୍ପଣ କରିବେ। ରାଜା ଯେଭଳି ରାଜାକୁ ଯେଭଳି ଚାକର ବା ଚାକର ବା ଯାହା କୁହନ୍ତି ତାର ଅଧୀନସ୍ଥ ସବୁକିଛି ଅର୍ପଣ କରିକି ସେବା କରେ ତାର ପ୍ରତି ପାଇଁ ସେଭଳି କରିବ। ଦ୍ୱିତୀୟ କହିଲା ଆଧ୍ୟାତ୍ମିକ ଚିତ୍ତସ, ଇଷ୍ଟ ହବ ମୋ ଆତ୍ମା, ମୁଁ ଭଗବାନ ପାଇଁ କରୁଛି, ମୁଁ କେଉଁ ସଂସାର ପାଇଁ କରୁନି, କାହାର ଖୁସି ପାଇଁ କରୁନି। ତୃତୀୟ ହେଲା ନିରାଶି, ମୁଁ ଭଗବାନଙ୍କ ଇଚ୍ଛାରେ, ଏଠି କହିଲେ ନା ନିରାଶି, ସ୍ୱାମୀ ଆଜ୍ଞାରେ କରୁଛି, ଭଗବାନଙ୍କ ଆଜ୍ଞାରେ କରୁଛି, ମୋର ଏଥିରେ ଫଳ କିଛି ନାହିଁ। ଚତୁର୍ଥ ହେଲା ନିର୍ମମ, ଏଥିରେ ଭଗବାନଙ୍କର ଖୁସି ହବ, ଏ କର୍ମଯୋଗର ପ୍ରିନ୍ସିପଲ ଏଥିରେ ମୋର ମମତା କ'ଣ ଅଛି, ଏଇ ମମତାର ଯେଉଁ ଆସୁଛି ଭଗବାନଙ୍କ ପାଇଁ, ଯେମିତି ସଂସାର ଲୋକ କର୍ମଟା କରନ୍ତି, ତା ପିଲା ଛୁଆକୁ ଦେଖିକି ସେ କର୍ମ କରନ୍ତି, ନା କର୍ମଟା ଭଲ ଲାଗେ ନା, ଆଉ ଏ ଯୋଉ ଜମିରେ ଖଟିକି ଯିବ ଲୋକଟା ଧାନ ଫାନ ରୋଇକି ସେ ଘରକୁ ଗଲେ, ସେ ଧାନ ସିନାଡ଼ି ରହୁଛି ବୋଲେ ତା କ'ଣ କାହା ପାଇଁ ଖଟୁଛି, ପିଲା ଛୁଆ କଥା ଚିନ୍ତା କରି ତ ଖୁସି ଲାଗୁଛି ଖଟୁଛି ନା, ସେଭଳିଆ ତୁମେ ଭଗବାନଙ୍କ ପ୍ରତି ବିଧାନ ପାଇଁ କର୍ମ ଗୁଡ଼ିକ କରିବାଟା ନିରାଶ ତା ନିର୍ମମ। ତାପରେ ବିଗତ ଜ୍ୱର, ପାଞ୍ଚଟା ପଏଣ୍ଟ ରହିଲା, ଆଳସ୍ୟ ପରାୟଣ ହୁଅନି କିମ୍ବା ଚିନ୍ତା କରନି, ବନ୍ଧୁବାନ୍ଧବ ମାନେ ସବୁ ମରିଯିବେ, ଆଉ ସନ୍ତାପ ପାଇଁ କରନି, ଏଟା କ୍ଷତ୍ରିୟ ତୁମର ଧର୍ମ, ଆଉ ଅନ୍ୟମାନେ ଯେଉଁମାନେ ରହିଲେ ସୁସୁ ବିହିତ ଆଶ୍ରମାଣି କର୍ମାଣି, ଠିକ ଅଛି, ଅନ୍ୟ ଅନ୍ୟ ଯେଉଁମାନେ ମୁକ୍ତି ଚାହୁଁଛନ୍ତି ସେମାନେ ନିଜ ନିଜ ଆଶ୍ରମର ଧର୍ମ ଗୁଡ଼ିକୁ ପାଳନ କରିବେ। ପ୍ରଭୁପାଦଜୀ ମହାରାଜ ଭଗବତ ଗୀତାର ଉଦ୍ଦେଶ୍ୟ କ'ଣ ଏଇ ଶ୍ଳୋକରେ ପରିଷ୍କାର ଭାବରେ କୁହାଯାଇଛି, ଟୋଟାଲ ଗୀତାର ଉଦ୍ଦେଶ୍ୟଟା ଏ ଗୋଟେ ଶ୍ଳୋକରେ କୁହାଏ। ଯୁଦ୍ଧରେ ଆରମ୍ଭ ହେଇଥିଲା ନା, ଯୁଦ୍ଧ କରିବି କି ନାହିଁ, କ'ଣ କରିବି, କ'ଣ ଜିନିଷ କ'ଣ କରାଯାଏ, ଏସବୁ ଜିନିଷଟା ଏ ଶ୍ଳୋକରେ ଅଛି। ଭଗବାନ ଏଠାରେ ଉପଦେଶ ଦେଉଛନ୍ତି ଠିକ ଯୁଦ୍ଧ ବିଭାଗର କଠିନ ଶୃଙ୍ଖଳା ଅନୁଯାୟୀ ବ୍ୟକ୍ତି ସମ୍ପାଦନ ନିମିତ୍ତ ପୂର୍ଣ୍ଣ ରୂପେ କୃଷ୍ଣ ଚେତନଶୀଳ ହେବା ଉଚିତ। ଅବଶ୍ୟ ଏ ପ୍ରକାର ନିର୍ଦ୍ଦେଶ ଟିକେ କଷ୍ଟକର ହୋଇପାରେ, କିନ୍ତୁ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ଉପରେ ନିର୍ଭରଶୀଳ ହୋଇ କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ, କାରଣ ଏହା ହେଉଛି ଜୀବର ସ୍ୱରୂପ ସ୍ଥିତି। ସନ୍ନ୍ୟାସ ଶବ୍ଦଟା କହୁଛନ୍ତି ସମ୍ପୂର୍ଣ୍ଣ ରୂପେ ଡିପେଣ୍ଡେଣ୍ଟ ହିଁ କର୍ମ ଗୁଡ଼ା କରିବା, ଏଟା କଷ୍ଟ, ସବୁଥିରେ ଭଗବାନଙ୍କ ଉପରେ ନିର୍ଭର କରି ରହିବ। ଭଗବାନଙ୍କ ଉପରେ ନିର୍ଭର ନ କରି ଯଦି ଜୀବ ସ୍ୱାଧୀନ ଭାବରେ କର୍ମ କରେ ତାହେଲେ ସେ କଦାପି ସୁଖୀ ହୋଇପାରିବ ନାହିଁ। ଭଗବାନଙ୍କର ଇଚ୍ଛାର ଅଧୀନ ହେବା ଏବଂ ତାଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ଜୀବ ପକ୍ଷରେ ଉଚିତ, କାରଣ ଜୀବ ନିତ୍ୟ କୃଷ୍ଣଙ୍କର ଦାସ। ଭଗବାନଙ୍କର ଇଚ୍ଛାଟା କ'ଣ ତୁମେ ଆଉ ତୁମେ ଜାଣିବ? ତୁମେ ପ୍ରାର୍ଥନା କଲେ ତୁମେ ଜାଣିବ, ପ୍ରଭୁ ଜାଣିବ। ଆଉ ପ୍ରାର୍ଥନାଟା ଗୁରୁ ଶିଖେଇବେ, ଏଇଭଳି ଭାବରେ ପ୍ରାର୍ଥନା କର ବାପା, ତୋର କେମିତି ମଙ୍ଗଳ ହେବ ଭଗବାନ ତୋତେ କହିବେ। ଏଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯୁଦ୍ଧ କରିବାର ଆଦେଶ ଦେଉଛନ୍ତି, ସତେ ଯେପରି ସେ ହେଉଛନ୍ତି ଯୁଦ୍ଧର କରିବା ସତେ ଯେପରି ଯୁଦ୍ଧର ପ୍ରଧାନ ସେନାପତି। ପରମେଶ୍ୱରଙ୍କର ସଦିଚ୍ଛା ଅନୁଯାୟୀ ବ୍ୟକ୍ତିକୁ ସମସ୍ତ କର୍ମ ତ୍ୟାଗ କରିବାକୁ ପଡ଼ିବ ଏବଂ ତତ୍ ସଙ୍ଗେ ସଙ୍ଗେ ମମତ୍ୱହୀନ ହୋଇ ତାର କର୍ତ୍ତବ୍ୟ ସମ୍ପାଦନ କରିବ। ଭଗବାନଙ୍କର ଆଦେଶକୁ ବିଚାର କରିବାର କୌଣସି ଆବଶ୍ୟକ ଅର୍ଜୁନଙ୍କର ନଥିଲା, କେବଳ ତାଙ୍କର ଆଦେଶକୁ ପାଳନ କରିବାର। ବିଚାର କରିକି ତୁମେ ଏଟା କାହିଁ ହବନି, ଏଟା କାହିଁ ହବନି, ଆଜିକାଲି ଯେଉଁ ପ୍ରଶ୍ନ ସବୁ ପାଗଳାର କଣ ପ୍ରଶ୍ନ ସବୁ ଲୋକଙ୍କ, ଏଟା କାହିଁ ଏମିତି ହେଲାନି, ଏଟା କାହିଁ ଏମିତି ହେଲା, ଏସବୁ ବିଚାର କିଛି ଆମର ଯୋଡ଼ିବାର ଦରକାର ନାହିଁ। ଭଗବାନ କହିଛନ୍ତି ଚାଲ, ଯାହାର ମନରେ ଯେତେ ପ୍ରକାର ଏସବୁ ତର୍ଜମା ଜିନିଷ ତାର ସେତେବେଳେ ସନ୍ଦେହ ଅଛି, ତାର ବିଶ୍ୱାସଟା କମ୍, ପ୍ରଭୁତଲା କହିଛନ୍ତି ଆଉ ଏଟା ମୁଁ ନ କରିପାରେ, କିନ୍ତୁ ଏଟା ସତ୍ୟ, ଏତେ ଗୁଡ଼ାକ କାହିଁ ଡାଉଟ୍ ଗୁଡ଼ା ମୁଣ୍ଡ ଭିତରେ ବସୁଛି। ଭଗବାନ ହେଉଛନ୍ତି ସମସ୍ତ ଜୀବର ଜୀବାତ୍ମାଙ୍କର ପରମାତ୍ମା, ତେଣୁ ସେ କୌଣସି ପ୍ରକାର ବ୍ୟକ୍ତିଗତ ଭଲମନ୍ଦ ବିଚାର ନ କରି ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କ ଉପରେ ନିର୍ଭର କରେ। କିମ୍ବା ଅନ୍ୟ କଥାରେ ଯେ ସମ୍ପୂର୍ଣ୍ଣ ରୂପେ ଯତ୍ନଶୀଳ ଅଟେ ତାଙ୍କୁ ଆଧ୍ୟାତ୍ମିକ ଚେତସ କୁହାଯାଏ। ନିରାଶା ଶବ୍ଦର ଅର୍ଥ ହେଲା, ନିରାଶୀ ଶବ୍ଦର ଅର୍ଥ ହେଲା ପ୍ରଭୁଙ୍କର ଆଦେଶ ଅନୁଯାୟୀ କର୍ମ କରିବା। କର୍ମ କରି ଫଳ କାମନା ରଖିବା ଉଚିତ ନାହିଁ, ଯାହାଫଳରେ ଦେବୀ ଦେଉଛନ୍ତି କହିଲେ ପ୍ରବାଦ ଲେଖିଲେ, ସାଙ୍ଗେ ସାଙ୍ଗେ ପ୍ରବାଦ ଉଦାହରଣ ଦେଲେ ଯେ କୋଷାଗାର, ଇଏ ହେଲା ପ୍ରବାଦ, ସାଙ୍ଗେ ସାଙ୍ଗେ ଗୋଟେ ଉଦାହରଣ ଦେଉଛନ୍ତି ଯେ କୋଷାଗାର ରକ୍ଷକ ସେ ତାର ପ୍ରଭୁ ନିମିତ୍ତ କୋଟି କୋଟି ଟଙ୍କା ଗଣିପାରେ, କିନ୍ତୁ ଏଥିପାଇଁ ସେ ପଇସାଟିଏ ବି ନିଜର ବୋଲି ମଧ୍ୟ ଦାବି କରେ ନାହିଁ। ଠିକ ସେହିପରି ବ୍ୟକ୍ତି ଏହା ଉପଲବ୍ଧି କରିବା ଉଚିତ ଯେ ଏହା ଏ ପୃଥିବୀରେ କିଛି ତାର ନୁହେଁ, ସବୁ ଭଗବାନଙ୍କର। ମୈ ଶବ୍ଦର ପ୍ରକୃତ ତାତ୍ପର୍ଯ୍ୟ ହେଲା ଏହି କଥା, ମୈ ସନ୍ୟାସ ସବୁ ଭଗବାନଙ୍କର, ଈଶାବାସ୍ୟ ମିଦମ୍ ସର୍ବମ, ସବୁ ଭଗବାନଙ୍କର। ଏଇ କଥା ଯେତେବେଳେ ବ୍ୟକ୍ତି ଏ ପ୍ରକାର କୃଷ୍ଣ ଚେତନା କର୍ମ କରେ ସେତେବେଳେ ସେ ନିଶ୍ଚିତ ରୂପେ କୌଣସିଟିକୁ ନିଜର ବୋଲି ଦାବି କରେ ନାହିଁ। ଏ ପ୍ରକାର ଚେତନାକୁ ନିର୍ମମ ଅର୍ଥାତ୍ କିଛି ମୋର ନୁହେଁ ବୋଲି କୁହାଯାଏ। ଶାରୀରିକ ସମ୍ବନ୍ଧରୁ ତଥାକଥିତ ଭାଇ ବନ୍ଧୁ କୁଟୁମ୍ବ କଥା କିଛି ଭାବିବାର ନାହିଁ, ସୀତା ପ୍ରଭୁ ଲେଖେ। ଏ ପ୍ରକାର ଏକ କଠିନ ଆଦେଶକୁ ପାଳନ କରିବାକୁ ଯଦି ବ୍ୟକ୍ତି କୁଣ୍ଠାବୋଧ କରେ ତାହେଲେ ସେ ପ୍ରକାର କୁଣ୍ଠାବୋଧକୁ ତ୍ୟାଗ କରିବା ଉଚିତ। ଏହା କଲେ ବ୍ୟକ୍ତି ବିଗତ ଜ୍ୱର ହୋଇପାରେ ଅର୍ଥାତ୍ ତାର ଜ୍ୱରାକ୍ରାନ୍ତ ମନୋବୃତ୍ତି ବା ଆଳସ୍ୟ ଦୂର ହୋଇପାରେ। ବ୍ୟକ୍ତିର ଗୁଣ ଓ ସ୍ଥିତି ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ପ୍ରକାର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଅଛି ଏବଂ ସେ ସମସ୍ତ କର୍ତ୍ତବ୍ୟ ପୂର୍ବ ବର୍ଣ୍ଣନା ଅନୁଯାୟୀ କୃଷ୍ଣ ଚେତନାରେ ସମ୍ପାଦିତ ହେବା ଉଚିତ, ତାହେଲେ ବ୍ୟକ୍ତି ମୁକ୍ତି ପଥରେ ଅଗ୍ରସର ହୋଇପାରିବ। ଯୋଉଟା ବଳଦେବ ଦର୍ଶନ କଲେ ଅନ୍ତିମଟା ପୂର୍ବ ଶ୍ଳୋକରେ କହିଲେ ତାଙ୍କୁ ବିଚଳିତ କରିବନି, ଅର୍ଜୁନଙ୍କର ଅଧିକାରଟାକୁ ଦେଇଦେଲେ ବା ଏ ଗୀତାର ଯାହା ପୂର୍ବ କହିଲେ ସମ୍ପୂର୍ଣ୍ଣ ଗୀତାର ଉଦ୍ଦେଶ୍ୟ କ'ଣ ଏଇଟା ଏ ଶ୍ଳୋକରେ ପରିଷ୍କାର ଭାବରେ କୁହା। ଏ ପାଞ୍ଚଟି ପ୍ରିନ୍ସିପୁଲକୁ ଆଗେ କୃଷ୍ଣ ଚେତନଶୀଳ ହେବ, ଆଧ୍ୟାତ୍ମିକ ଚେତନା ହେବ, କୃଷ୍ଣଙ୍କ ପାଇଁ ସବୁ ସବୁ କୃଷ୍ଣଙ୍କ ଉପରେ ସନ୍ନ୍ୟାସ୍ୟ ସବୁ କର୍ମ ଗୁଡ଼ାଏ କୃଷ୍ଣଙ୍କ ପାଇଁ କରିବ, କୃଷ୍ଣଙ୍କ ଉପରେ ନିର୍ଭର କରିବ, ରାଜା ବୃତ୍ତି ଭଳି ବଳଦେବ ଦେଉଛନ୍ତି ଯାହା କହିଲେ। ତୃତୀୟରେ ନିର୍ମମ ନିରାଶ, ମୋତେ ଆଜ୍ଞା ମିଳିଛି ମୁଁ ଏଇଟା କରୁଛି ତାର ଫଳ ଇଚ୍ଛା ରଖିବନି, ଆଉ ନିର୍ମମ ଏଥିରେ ପ୍ରଭୁଙ୍କର ପ୍ରୀତି ହେବ, ନିଜର ମମତା ରଖିବନି, ଆଉ ବିଗତ ଜ୍ୱର ଏଥିରେ ଆଳସ୍ୟ ପରାୟଣ ବା ସନ୍ତାପ ତ୍ୟାଗ କରିବାକୁ ପଡ଼େ। କର୍ମ କଲା ମାନେ ସେବାରେ ବି କିଛି ଆସିବ, ସୁଖ ଦୁଃଖ ଭଲ ମନ୍ଦ ଏଇଟା ସବୁ ତ୍ୟାଗ କରିବାକୁ ପଡ଼େ। ଏଇଟା ଭଗବାନ ପାଇଁ ମୁଁ କରୁଛି ଆଉ, ଏ ପ୍ରିନ୍ସିପଲକୁ ଭଗବାନ ଏ ଶ୍ଳୋକରେ ଦେଲେ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ଗୋର ପ୍ରେମାନନ୍ଦେ ହରି ହରି।